సనాతను తం తం సజీవం సాద్వైతం సావధూతం పరిజన సైతం కృష్ణా చైతన్య దేవం శ్రీరాధాకృష్ణ పాదాం శరణ లలిత శ్రీ విశాఖానుతాంస హే కృష్ణ కరుణా సింధు దీనబంధు జగత్పతి గోపీశ గోపికాకాంత రాధాకాంత నమోస్తుతే సప్తకాంచన గౌరాంగీ రాధే వృందావనేశ్వరి కల్పతరుభ్యస్త కృపా సింధుభ్యః చ పతితానాం పావనేభ్యో వైష్ణవేభ్యో నమో నమః. నమో మహావదనాయ కృష్ణ ప్రియమ ప్రదాయతే కృష్ణాయ కృష్ణ చైతన్యమే గౌరశ్రీ నమో నమః. శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివ సాది శివోర్మద్ద
హరే కృష్ణ 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 హరే 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 రామ హరే రామ 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 హరే
హరే. మందిర మహోదయ ప్రభు తథా మన్మందిరన్య వరిష్ట భక్తవృంద తథా అన్య సమస్త భక్తవృంద ఆశీర్వృంద తేను సకాళ మహారాజ మందిర క్లాస్ మొత్తం శ్రీరామ ప్రభు కలిసి ప్రోగ్రామ ఆసేపు మొత్తం ఆఫీస్ అసలు కమిటీ ఆస కొద్ది యావ వ్యవస్థ హేగలా మొర ఆఫీస్ సుజన్ మిళ ఆసేపు పత్రవన్ ప్రభు ఆమె సాగరే సండే ప్రోగ్రామ్రే ఆమె ఆసిలే కథా కొద్దిలే తర సంఘ ఆమె ప్రాప్త అవుతున్నారు. బహు దిన దేహ అస్వస్థ థర ఆమె సంఘ ప్రాప్త అయిపోయినట్లు ఆది సంఘ ప్రాప్త అయి బహు ఆనంద లాగుతుంది. తేను ప్రభు జో కయలు ప్రభుపాద విషయంలో సారా పృథివీ కమిటీ ప్రచార చాలి అవి సమ శుణిని తేను ప్రభు ఆమె జో కయలు తేను ఆమె నిజర అభిజ్ఞత ప్రభుపాద కృపారు ఆమె పాశ్చాత్య జగత్కు యాలు కెనడా యాలు యూరోప్ర తినోటి కంట్రీ ఆమె యాలు స్విజర్ల్యాండ్ డెన్మార్క్ నర్వే సేది మధ్య ఆమె దేఖిలు ప్రకృతి కమిటీ ప్రభుపాద మహారాజ ఆమె యోమని జాయి నాంది సేమని కేవలం బయరే పడుసంది బా ఏసబు టీవీ టీవీ దేఖుసంది కింద నిజే గలె తార ఒకటి ఫాస్ట్ హ్యాండ్ ఎక్స్‌పీరియన్స్ హబ నిజే గలె నిజర అభిజ్ఞత ఒకటి హబ సేటా ఆమె నిజే అభిజ్ఞత ప్రాప్త హెలు సేటా ప్రభుపాద కృపారు 50 వర్షరే ఆమె దేఖిలు తరే ఆమె డెన్మార్క్ రే ఆమె సన్నకు రైతుం సేటి రౌతులు ఆమె కోపెన్హేగన్ రే సెంటర్ వచ్చి సేటి సండే ప్రోగ్రామ్ హే ప్రభుపాద కృపారు బుద్ధం కృపారు ଗୋଟେ ସଣ୍ଡେ ସେଠି ମଧ୍ୟ କଥା କହିଥିଲି ସଣ୍ଡେ ପ୍ରୋଗ୍ରାମରେ ତେଣୁ ସେଠି ଆମର ନଗର କୀର୍ତ୍ତନ କଲାବେଳେ ଏବେ ତ ବହୁତ ଥଣ୍ଡା ଦିନ ଶୀତ ଏବେ ଯେତେ ଥଣ୍ଡା ହାତଟା ଖାଲି ରଖିଲେ କୋଲାପ୍ସ ହେଇଯିବ ହାତରେ ମଜା ଫଜା ଲଗେଇକି ମଧ୍ୟ ତଥାପି ଥଣ୍ଡା ହେଇଯାଉଥିବ ଦିନକତା ବଜେଇ ହେବନି -5°C ଆମେ ଅକ୍ଟୋବର ନଭେମ୍ବର କଥା କହୁଛି -5°C ଥିଲା ସେଠି ଟେମ୍ପରେଚର୍ ତେଣୁ ସେଠି ମଧ୍ୟ ସେମାନେ ସପ୍ତାହରେ ଗୋଟାଏ ଦିନ ନଗର କୀର୍ତ୍ତନ କରନ୍ତି ବିଭିନ୍ନ ସ୍ଥାନକୁ ଯାଇ ନଗର କୀର୍ତ୍ତନ କରନ୍ତି ଏହି ନଗର କୀର୍ତ୍ତନ କରିବା ସମୟରେ ଆମେ 3-4 ଜଣ ବେଶୀ ଭକ୍ତ ନୁହନ୍ତି 3-4 ଜଣ ସେଠି ଗୋଟେ ବିରାଟ ଲେକ୍ ଭଳି ରହିଛି ସେଠି ସବୁ ଲୋକମାନେ ଆସନ୍ତି ସେଠି ସବୁ ଏନ୍ଜୟମେଣ୍ଟ କରନ୍ତି ଉପଭୋଗ କରିବା ପାଇଁ ଆସନ୍ତି ସେଠି କିନ୍ତୁ ଆମେ ଯାଇକରି ସେଇଠି ସେଇ ସେମାନେ ଯେତେବେଳେ ସେମାନେ ଭୋଜିକୁ ଉପଭୋଗ କରୁଛନ୍ତି ଆମେ ଯାଇ ସେଠି ଭଗବାନଙ୍କ କଥା କୀର୍ତ୍ତନ କରୁଥିଲୁ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ
ଆମେ ଯେଉଁ କୀର୍ତ୍ତନ କରି ଯାଉ ଅଧିକାଂଶ ଆପ୍ରିସିଏଟ୍ କରନ୍ତି ସେଟାକୁ ଖୁସି ହୁଅନ୍ତି ମୁଣ୍ଡ ବଢ଼େଇ ଦିଅନ୍ତି ହାଏ ହାଏ କରନ୍ତି ଏସବୁ ଆପ୍ରିସିଏଟ୍ କରନ୍ତି ପ୍ରଭୁପାଦ କହିଛନ୍ତି କେବଳ ଯଦି ଜଣେ ଏଇଟାକୁ ଆପ୍ରିସିଏଟ୍ କରେ ବା କେବଳ ଜଣେ ଯଦି ଏଇଟାକୁ ଲାଇକ୍ କରେ ବା ସେଟାକୁ ଶୁଣିକି ଆନନ୍ଦ ପ୍ରାପ୍ତ ହୁଏ ବା ଅନୁମୋଦନ କରେ ତାହେଲେ ସେ ମଧ୍ୟ ଏଇ କୃଷ୍ଣ ଚେତନା ମାର୍ଗରେ ଅଗ୍ରଗତି କରିବ. ସେମାନେ ପ୍ରକୃତରେ କୃଷ୍ଣ ଚେତନା ବିଷୟରେ କିଛି ଜାଣିନାହାନ୍ତି. ଆମର ସେଠି ସପ୍ତାହରେ ଗୋଟେ ଶନିବାର ଏଇଭଳି କିଛି ଦିନରେ ସବୁ ଲଡ଼ୁ ଦିଆଯାଉଥିଲା ଡେନମାର୍କ ତାଙ୍କୁ ବହୁତ କପ ନେଲେ କଥା ଲଡ଼ୁ ଦିଆଯାଉଥିଲା ସେ ଲଡ଼ୁ ଦେଲା ତ ଫ୍ରିରେ ଦିଆହେଉଛି କିନ୍ତୁ ତଥାପି କେତେ ନେଉଛନ୍ତି କେତେ ନେଉନାହାନ୍ତି ତେଣୁ ଲଡ଼ୁ ଯେଉଁମାନେ ନେଉଛନ୍ତି ତାଙ୍କୁ ଆମେ ଦେଉଛୁ ଗୋଟେ ପାମ୍ପ୍ଲେଟ୍ ଦେଖନ୍ତୁ ଆମ ସଣ୍ଡେ ପ୍ରୋଗ୍ରାମ୍ ହେଉଛି ଆପଣ ଆସନ୍ତୁ ତେଣୁ ଏହିଭଳି ଭାବରେ ସବୁ ଆକର୍ଷିତ ହେଇକି ଆସୁଛୁ ପ୍ରୋଗ୍ରାମ୍ ଭାବରେ ସେ ବ୍ୟବସ୍ଥା ସବୁ କରିଛନ୍ତି. ତେଣୁ ମୋର ଗୋଟେ ନିଜର ଏକ୍ସପିରିଏନ୍ସ ମୁଁ କହୁଛି ଗୋଟେ ଥରେ ଆମେ ଏମିତି ନଗର କୀର୍ତ୍ତନ କଲାବେଳେ
ଗୋଟେ ସ୍ଥାନରେ ସେଠି ଜଣେ ତାଙ୍କର ସବୁ ତାଙ୍କର ପ୍ରକୃତରେ ଗରିବୀ କ'ଣ ସେ ଜାଣିନାହାନ୍ତି, ଗରିବ କ'ଣ ଜିନିଷ ତେଣୁ ଯାହା ହଉ ତାଙ୍କର ଜଣେ ଗରିବ କହିଲେ ଆମର ସବୁଠୁ ବଡ଼ ଧନୀ ବ୍ୟକ୍ତି ସେ ହେଉଛନ୍ତି ତାଙ୍କର ଗରିବ ବ୍ୟକ୍ତି। ତେଣୁ ତାଙ୍କର ଜଣେ ଗରିବ ବ୍ୟକ୍ତି ସିଏ ସେଠି ରାସ୍ତାରେ ଯେଉଁ ରହିଛି ଗାର୍ବେଜ୍ ସବୁ ରହିଛି ସେଠି ସବୁ ବଟଲ୍ ସବୁ ନେଇକି ଯାଏ, ବଟଲ୍ ସବୁ ନେଇକିରି ତାକୁ ବିକିଦେଲେ ଗୋଟେ କ୍ରୋନର ହବ, ଗୋଟେ କ୍ରୋନର ମାନେ 10 ଟଙ୍କା ଆମ ଇଣ୍ଡିଆନ୍ କରେନ୍ସି। ତାକୁ ସେମାନେ ନେଇକି ମଧ୍ୟ କେତେ ଜଣ ତାଙ୍କ ଜୀବିକା ନିର୍ବାହ କରନ୍ତି। ତେଣୁ ସେଭଳି ଭାବରେ ଜଣେ ବଟଲ୍ ଗୋଟାଳି ଜଣ ଜୁଟିଦେଲେ ଆମ ସାଙ୍ଗରେ ଆମେ ଯେତେବେଳେ କୀର୍ତ୍ତନ କରୁଛୁ ଆମ ସାଙ୍ଗରେ ସେ କୀର୍ତ୍ତନ କରିକି ଆସିଲେ। ସେ କିନ୍ତୁ ଭଗବାନ ନାମ କୀର୍ତ୍ତନ କରିପାରୁନ, ହରେକୃଷ୍ଣ ନାମ କୀର୍ତ୍ତନ କରିପାରୁନଥିଲେ, କିନ୍ତୁ ଯାହା ହଉ ସେ ଆମ ସାଙ୍ଗରେ ଆସି ଆସି ହରେ କୃଷ୍ଣ ହରିଓମ ସବୁ ଆମେ ତାକୁ କହିଲୁ, ମାନେ କୀର୍ତ୍ତନ ବନ୍ଦ ରଖିକି ତାକୁ କହିଲୁ ହରେ କୃଷ୍ଣ ହରିଓମ କହିକିରି ତାକୁ ଇଏ କଲା। ତାପରେ ସେ ଆମ ସାଙ୍ଗରେ ଆସିଲେ, କିନ୍ତୁ ବହୁତ ବଡ଼ ଆସିଲେ ଆମ ସାଙ୍ଗରେ ମଝିରେ ମଝିରେ ଯେଉଁଠି ଆମେ ଗୋଟେ ଜାଗାରେ ଟିକେ ଟ୍ରାଫିକ୍ ଅଛି ଆମେ ସେଠି ବସି ମାନେ ଗୁରୁ କରିକିରି କୀର୍ତ୍ତନ ନୃତ୍ୟ କରିକରି କୀର୍ତ୍ତନ କରୁଥିଲୁ, ସେଇଠି ଯଦି ସେଠି କିଛି ବଟଲ୍ ପଡ଼ିଥିବ ସେ ତାକୁ ମଧ୍ୟ ପଠେଇ ଦେଉଛି। ଏଇଭଳି ଭାବରେ ସେ କୀର୍ତ୍ତନ କରିକିରି ତାପରେ ଆମକୁ ଯେଉଁ ଚାନ୍ସ ତାକୁ ଇଂଲିଶରେ ସବୁ କଥାବାର୍ତ୍ତା, ଚାଣ୍ଡିଂ ଭେରି ଫାଷ୍ଟ ତେଣୁ ବହୁତ ଶୀଘ୍ର ଶୀଘ୍ର ବଢ଼ୁଛନ୍ତି ବୁଲିପାରୁନି, ତେଣୁ ଆମେ ତାକୁ ଧୀରେ ଧୀରେ ମଧ୍ୟ ବୁଲିବୁ। ହରିପ୍ରସାଦ ପ୍ରଭୁ ଯେମିତି ବିଭିନ୍ନ ପ୍ରକାର କ'ଣ ମ୍ୟୁଜିକ୍ରେ ଏସବୁ କରୁଛନ୍ତି ଗୀତ, ସେଭଳି ଆମେ ଧୀରେ ଧୀରେ ମଧ୍ୟ ବୋଲିବୁ। ତାପରେ ସେମିତି ଆମ ସାଙ୍ଗରେ ମହା ମୋତେ କୀର୍ତ୍ତନ କଲେ, ମହାମନ୍ତ୍ର ହରିବର୍ଷ କୀର୍ତ୍ତନ କଲେ ଆମ ସାଙ୍ଗରେ ଏମିତି କୀର୍ତ୍ତନ କରିକି ଆମେ ଚାଲିଲୁ। ତାପରେ ଗୋଟେ ଜାଗାରେ ସେଠି ଆମେ ତାଙ୍କୁ କହିଲୁ ଯେ ଏମିତି ତୁମେ ଆସ, ଆମର ସଣ୍ଡେ ପ୍ରୋଗ୍ରାମ୍ ହେଉଛି, ଏସବୁ ଆସ, ଆଉ ତୁମେ ଖାଇବନି ମାଛ ମାଛ ଖାଇବନି, ନା ୱି କ୍ୟାନ୍ ନଟ୍ ଷ୍ଟପ୍ ଇଟ୍ ମିଟିଂ ଇଟିଂ ଭିଟ୍, ନା ତୁମେ ଆସ ଆମର ସେଣ୍ଟର୍କୁ ଆସ, ସେଠି ସବୁ ପ୍ରସାଦ ପାଇଲେ ଆସ୍ତେ ଆସ୍ତେ ତୁମେ ଜାଣିବ। ସେଠି ପ୍ରକୃତରେ ଭେଜିଟେରିଆନ୍ ଫୁଡ଼୍ କହିଲେ କ'ଣ ବୁଝିପାରୁନାହାନ୍ତି। ଫ୍ଲାଇଟ୍ରେ ଆମେ ଯେତେବେଳେ ଯାଉଥିଲୁ ସେଠି ଯେତେବେଳେ କହିଲୁ ଆମେ ଭେଜିଟେରିଆନ୍ ଫୁଡ଼୍, ନା ଭେଜିଟେରିଆନ୍, ଆଉ ଆପଣ ଦେଖିବେ ସେଠି ଖାଇବାରେ କୌଣସି ଭେଜିଟେରିଆନ୍ ଜିନିଷ ନାହିଁ, ପ୍ରାୟ ନାହିଁ କହିଲେ ଚଳେ। ଏମିତିକି ବ୍ରେଡ଼୍ରେ ମଧ୍ୟ ନନ୍ଭେଜ୍ ଆଇଟମ୍ ଥିବ, ଦହିରେ ମଧ୍ୟ ନନ୍ଭେଜ୍ ଆଇଟମ୍ ଅଛି, ସବୁଥିରେ ନନ୍ଭେଜ୍ ଆଇଟମ୍। ଆଉ ବିଶେଷ ଭାବରେ ଡେନମାର୍କରେ ତାଙ୍କର ସବୁ ଡ୍ୟାନିସ୍ ଭାଷା ରହିଛି, ଆପଣ ବି ଜାଣିପାରିବେନି, ଇଂଲିଶ ଜାଣିପାରି ରହିନି, ତାକୁ ଟ୍ରାନ୍ସଲେଟ୍ କରି ଜାଣିବେ କ'ଣ ଇନଗ୍ରେଡ଼ିଏଣ୍ଟ ଅଛି। ତେଣୁ ଏଇଭଳି ଭାବରେ ପାଶ୍ଚାତ୍ୟ ମଧ୍ୟରେ ଆମେ ଯେଉଁ କୀର୍ତ୍ତନ କରୁଥିଲୁ ସେ ଆମ ସାଙ୍ଗରେ ବସି କୀର୍ତ୍ତନ କଲେ। ଏମିତି ବହୁତ ଭକ୍ତ ସବୁ ବହୁତ ଲୋକ ସେଠିକାର, ସେମାନେ ଏ କୃଷ୍ଣ ଚେତନା ଜାଣିନାହାନ୍ତି, କିନ୍ତୁ ଆମ ସାଙ୍ଗରେ ଆସି ଆମେ ଏଇସବୁ ଦେଇ ସେମାନେ ସେତେବେଳେ ଆସନ୍ତି, ସଣ୍ଡେ ପ୍ରୋଗ୍ରାମ୍ରେ ଆସନ୍ତି, ଆସ୍ତେ ଆସ୍ତେ ସେମାନେ କୃଷ୍ଣ ଭକ୍ତ ହେଉଛନ୍ତି। ଅଧିକାଂଶ ସେଣ୍ଟର୍ରେ ଆମେ ଦେଖିଛୁ, ଇଷ୍ଟର୍ଣ୍ଣରେ ଡେନମାର୍କ ଆମର ସ୍ୱିଜରଲ୍ୟାଣ୍ଡରେ ଚୈତନ୍ୟ ମହାରାଜଙ୍କର ସେଠି ରହିଛି ଗୋଟେ ସେଣ୍ଟର୍, ତାକୁ କହୁଛି ଲାଙ୍ଗେଜ୍ ଚାଲ ବୋଲି, ସେଠି ମୁଁ ପ୍ରାୟ ପାଖାପାଖି 2 ସପ୍ତାହ ରହିଲି। ସେଠି ତାଙ୍କର ସେଠି ତାଙ୍କର ସାଟର୍ଡ଼େ ପ୍ରୋଗ୍ରାମ୍ କରନ୍ତି, ସଣ୍ଡେ ପ୍ରୋଗ୍ରାମ୍ ବୋଲି ତାଙ୍କର ସାଟର୍ଡ଼େ ପ୍ରୋଗ୍ରାମ୍ କରନ୍ତି, କାହିଁକିନା ଯେଉଁ ରହିଛି ଜୁରିକରୁ ଲାଙ୍ଗେଜ୍ ଚାଲ 50-60 କିଲୋମିଟର ବାଟ, ତେଣୁ ସେମାନେ ସଣ୍ଡେ ପ୍ରୋଗ୍ରାମ୍ ସେଠି ନକରି ସାଟର୍ଡ଼େ ପ୍ରୋଗ୍ରାମ୍ କରନ୍ତି, ଏଠି ସଣ୍ଡେ ପ୍ରୋଗ୍ରାମ୍ କରନ୍ତି। ତେଣୁ ମୁଁ ସେଠି ସାଟର୍ଡ଼େ ପ୍ରୋଗ୍ରାମ୍ରେ କଥା କହିଲି, ସେଠି ସବୁ ଭକ୍ତ ସବୁ ଆସନ୍ତି, ଆମର ଇଣ୍ଡିଆନ୍ ଅରିଜିନ୍ର ବହୁତ ଭକ୍ତ ମଧ୍ୟ ଅଛନ୍ତି, ଏବଂ ସ୍ୱିଡ଼େନ୍ରେ ବିଶେଷ ଭାବରେ ଜୁରିକରେ ତାଙ୍କର ସଣ୍ଡେ ପ୍ରୋଗ୍ରାମ୍ 2ଟା କରନ୍ତି, ଗୋଟେ ଦିନବେଳା କରନ୍ତି ଏବଂ ଗୋଟେ ସନ୍ଧ୍ୟାବେଳେ କରନ୍ତି। ଦିନବେଳାରେ ତାଙ୍କର ଯେଉଁ ଆମର ତାମିଲ ଭକ୍ତ ସବୁ ରହିଛନ୍ତି ସେଠି, ଏଇ ଶିଲଂର ଅଧ୍ୟକ୍ଷମାନେ ତାମିଲନାଡ଼ୁର ଅଧ୍ୟକ୍ଷମାନେ ସେମାନେ ସବୁ ସେଇଠି ସବୁ ଅଛନ୍ତି, ତେଣୁ ସେମାନେ ତାମିଲମାନଙ୍କର ଗୋଟେ ପ୍ରୋଗ୍ରାମ୍ ହୁଏ ଖରାବେଳେ ପ୍ରୋଗ୍ରାମ୍ ହୁଏ, ସେଠୁ ମୁଁ ସେଠି 2ଟା ସନ୍ଡେ ସେଠି କଥା କହିଛି। ମୁଁ ସେଠି ଇଂଲିଶରେ କହେ, ସେ ତାଙ୍କର ଜଣେ ତାମିଲ ଭକ୍ତ ସେଠି ତାମିଲରେ ଅନୁବାଦ କରନ୍ତି, ଏବଂ ସନ୍ଧ୍ୟାବେଳେ ସ୍ୱିଜରଲ୍ୟାଣ୍ଡର ଭକ୍ତମାନେ ସେମାନେ ସବୁ ଆସନ୍ତି, କେବଳ ମେନ୍ଲି ସୁଇସ୍ ଭକ୍ତମାନେ, ସେମାନେ ଇଂଲିଶ ବୁଝନ୍ତି, ତଥାପି ତାଙ୍କର ତ କେତେଜଣ ଅଛନ୍ତି ତାଙ୍କର ଟିକେ ବୁଝିପାରନ୍ତି ନାହିଁ, ଜର୍ମାନୀ ଲାଙ୍ଗୁଏଜ୍ ରହିଛି, ତଥାପି ସେମାନେ ତାଙ୍କଠୁ ବୁଝିକରି କରନ୍ତି। ମୁଁ 2ଟା ସଣ୍ଡେ ଏଇଭଳି ଭାବରେ କଥା କହିଥିଲି ସେଠି, ଓ ସ୍ଲୋରେ ମଧ୍ୟ ଆମେ ଗୋଟେ କଥା କହିଥିଲୁ ସଣ୍ଡେ ପ୍ରୋଗ୍ରାମ୍ରେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସାରା ପୃଥିବୀରେ ପ୍ରକୃତରେ ଆମେ ଦେଖିଲୁ କେମିତି ପ୍ରଭୁପାଦଙ୍କ କୃପାରୁ ସମସ୍ତେ ଏଇ ଧାରାକୁ ଆସୁଛନ୍ତି, ଜାଣୁଛନ୍ତି ଜିନିଷ, ଆମେ ଗଲେ ଆମ ପାଇଁ ଅସୁବିଧା ନାହିଁ, ଖାଦ୍ୟ ପ୍ରଦାନ ଇତ୍ୟାଦି ଖାଇବା ପାଇଁ ସେଠି ପ୍ରସାଦ ଆମର ରେଷ୍ଟୁରାଣ୍ଟ ଅଛି, ଗୋବିନ୍ଦାଜ ଅଛି, ନହେଲେ ଆପଣ କେଉଁଠି ଖାଇପାରିବେ ନାହିଁ, ସବୁଥିରେ ସେଠି ନନ୍ଭେଜ୍ ଆଇଟମ୍ ସବୁ ରହିଛି। ତେଣୁ ପ୍ରଭୁପାଦଙ୍କ କୃପାରୁ ଆଜି ରହିଛି, କହିଲେ ଉପରାନ୍ତକୁ କହିଲେ 500 ବର୍ଷ ତଳେ ମହାପ୍ରଭୁ ଆସିଥିଲେ, ମହାପ୍ରଭୁ ତେଣୁ ସିଏ ଭବିଷ୍ୟତବାଣୀ ଦେଇଥିଲେ ପୃଥିବୀତେ ଆଶୀର୍ବାଦ ନବରାତ୍ରି ଗ୍ରହ ସର୍ବତ୍ର ପ୍ରଚାର ହୋଇଛି ମୋ ନାଁ ସବୁଠାରେ ଭଗବାନଙ୍କ କଥା ପ୍ରଚାର ହେବ କଳିଯୁଗର ଯୁଗଧର୍ମ ହେଉଛି ସେଇଟା ନାମ ସଂକୀର୍ତ୍ତନ ସତ୍ୟଯୁଗରେ ଯେଉଁ ଯୁଗଧର୍ମ ଥିଲା କୀର୍ତ୍ତିଜ ଧାୟତେ ବିଷ୍ଣୁ ସତ୍ୟଯୁଗରେ ଲୋକମାନେ ଧ୍ୟାନ କରି ଭଗବାନଙ୍କର ଆରାଧନା କରୁଥିଲେ କାରଣ ସେତେବେଳେ ସୁବର୍ଣ୍ଣ ଯୁଗ ସତ୍ୟଯୁଗ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ ଲୋକମାନଙ୍କର ଆୟୁଷ ଅଧିକ ଥିଲା ଧର୍ମ ସତ୍ୟ ଶୌଚ କ୍ଷମା ଦୟା ଆୟୁଷ ବଳ ସ୍ମୃତି ଏସବୁ ଅଧିକ ପରିମାଣ ଥିଲା ଲକ୍ଷ ବର୍ଷ ଆୟୁଷ ଥିଲା ଲୋକମାନଙ୍କର ତେଣୁ ସେଠି କ'ଣ ସେଥିରେ ସେ ସମୟରେ ସତ୍ୟଗୁଣର ପ୍ରାଧାନ୍ୟ ରହିଥିଲା ସବୁ ପ୍ରକାର ସୁବିଧା ଥିଲା ବିଶେଷ ଭାବରେ ଏଇ ଯେଉଁ ସ୍ପିରିଚୁଆଲ ମାର୍ଗରେ ବା ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବା ପାଇଁ ସବୁ ପ୍ରକାର ସୁବିଧା ଥିଲା ତେଣୁ ଲୋକମାନେ ଲକ୍ଷ ଲକ୍ଷ ବର୍ଷ ତାଙ୍କର ଲକ୍ଷ ବର୍ଷ ଆଉଥିଲେ ଆୟୁଷ ଥିଲା ତ ଲୋକମାନେ ଧ୍ୟାନ କରୁଥିଲେ ଆପଣମାନେ ଜାଣିଥିବେ ବିଶ୍ରାନ୍ତି ଋଷି 60,000 ବର୍ଷ କାଳ ସେ ଧ୍ୟାନ କରିଥିଲେ କହିଲେ 60,000 ବର୍ଷ ସେ ଧ୍ୟାନ କରିଥିଲେ ତାପରେ ସତ୍ୟଯୁଗ ପରେ ସତ୍ୟଯୁଗର ପରିମାଣ ହେଉଛି କେତେ 17,28,000 ବର୍ଷ ଏହିଭଳି ଭାବରେ ସତ୍ୟଯୁଗ ସରିଗଲା ପରେ ତ୍ରେତାଯୁଗ ଆରମ୍ଭ ହେଲା ତ୍ରେତାଯୁଗ ପରିମାଣ ହେଉଛି 12,96,000 ବର୍ଷ ତେଣୁ ସେ ତ୍ରେତାଯୁଗରେ ଲୋକମାନେ ଆୟୁଷ ସବୁ କମି ଆସ୍ତେ ଆସ୍ତେ ସବୁ କମିଯାଉଛି ଆୟୁଷ କମିଗଲା 10,000 ବର୍ଷ ହୋଇଗଲା ତେଣୁ ଯେଉଁ ଧର୍ମର ଗ୍ଲାନୀ ହେଉଛି ଅଧର୍ମର ଅଭିଜ୍ଞାନ ମଧ୍ୟ ହେଉଛି ସେଥିପାଇଁ ତ୍ରେତାଯୁଗରେ ଆଉ ଧ୍ୟାନ କରିପାରିଲେ ନାହିଁ ତ୍ରେତାଯୁଗର ଯେଉଁ ଯୁଗଧର୍ମ ସିଏ ହେଉଛି ତ୍ରେତୟା ଜଗତ ମକ୍ଷି ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା ମକ୍ଷି ଯଜ୍ଞ ମାଧ୍ୟମରେ କରାଯାଉଥିଲା ଯେତେବେଳେ ଆପଣମାନେ ଜାଣିଥିବେ ଯେତେବେଳେ ଯୁଧିଷ୍ଠ ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ ବହୁ ଧନର ଆବଶ୍ୟକତା ଥିଲା ତେଣୁ ଅର୍ଜୁନଙ୍କୁ ଅର୍ଜୁନଙ୍କ ନାମ ହେଉଛି ଧନଞ୍ଜୟ ସେ ଧନ ଜୟ କରିକି ଆଣିଥିଲେ ଅର୍ଜୁନଙ୍କର 10ଟି ନାମରେ ଗୋଟିଏ ନାମ ହେଉଛି ଧନଞ୍ଜୟ ତେଣୁ ଅର୍ଜୁନ ଗଲେ ଭଗବାନ କୃଷ୍ଣ ପାଖକୁ ଗଲେ ଯେ ଯଜ୍ଞ କରାଯିବ କେମିତି ଆମେ ଧନ ପ୍ରାପ୍ତ ହେବା ବହୁତ ପ୍ରକାର ଧନ ବହୁତ ଅନେକ ଧନ ଦରକାର ଆବଶ୍ୟକତା ରହିଛି ସେ ପାତ୍ର ଯେଉଁ ରହିଛି ସେ ପାତ୍ର ସୁବର୍ଣ୍ଣ ପାତ୍ରରେ ସବୁ ଯଜ୍ଞ କରାଯିବ ଆମ ଶ୍ରୀମଦ ଗୌରବନ୍ଧୁ ସେ ମହାରାଜ କହନ୍ତି ସିଂହୀର କ୍ଷୀରକୁ ଯଦି ଅନ୍ୟ ପାତ୍ରରେ ରଖିବା ସେ ଫଟେଇଦେବ କେବଳ ସୁବର୍ଣ୍ଣ ପାତ୍ରରେ ରଖିହେବ ତେଣୁ ସେହିଭଳି ଭାବରେ ଯଜ୍ଞରେ ଏ ସୁବର୍ଣ୍ଣ ପାତ୍ରର ଆବଶ୍ୟକତା ରହିଛି ତେଣୁ ଭଗବାନ କହିଲେ ଯେ ଅର୍ଜୁନ ତୁମେ ଯାଅ ହିମାଳୟରେ ସେଠି ଗୋଟେ ସ୍ଥାନ ରହିଛି ଯେଉଁଠି ଜଣେ ରାଜା ଥିଲେ ଯେ ସେ ଯଜ୍ଞ କରିଥିଲେ ବହୁତ ବର୍ଷ ତଳର କଥା ତେଣୁ ସେଠି ସବୁ ସେ ଯେଉଁ ଯଜ୍ଞ କରିଥିଲେ ସେ ପାତ୍ର ସବୁ ବ୍ୟବହାର ହେଉଥିଲା ସେସବୁ ସୁନାରେ ପାତ୍ର ତିଆରି ହୋଇଥିଲା ଏବଂ ଯଜ୍ଞ ଶେଷ ହେଲା ପରେ ଯେଉଁ ବ୍ରାହ୍ମଣମାନଙ୍କୁ ଯେଉଁ ଦାନ ଦିଆଯାଉଥିଲା ସେଇଟା ମଧ୍ୟ ସୁବର୍ଣ୍ଣ ପାତ୍ରରେ ଦାନ ଦିଆଯାଉଥିଲା କିନ୍ତୁ ବ୍ରାହ୍ମଣମାନେ ସେ ସମୟରେ ସେ ଦାନକୁ ଗ୍ରହଣ କରି ସେ ପାତ୍ରକୁ ଫୋପାଡ଼ିକି ପିନ୍ଧି ଦେଇଯାଉଥିଲେ ସୁବର୍ଣ୍ଣ ପାତ୍ର ଏତେ ଓଜନ ପାତ୍ର କିଏ ନେବ ମନ୍ଦାର ପର୍ବତ ରହିଛି ସୁନାର ପର୍ବତ ତେଣୁ ସେମାନେ ପିନ୍ଧି ଦେଇଯାଇଥିଲେ ଭଗବାନ କହିଲେ ସେଠି ସବୁ ରହିଛି ସେ ପାତ୍ର ସବୁ ରହିଛି ତୁମେ ଯାହା ସବୁ ଆଣିବ ତେଣୁ ସେସବୁ ଆଣିକରି ପାତ୍ର ସେ ସବୁ ସୁବର୍ଣ୍ଣ ପାତ୍ର ସବୁ ଆଣି ସେ ବହୁତ ପ୍ରଚୁର ଧନ ସେ ପ୍ରାପ୍ତ ହୋଇଥିଲେ ସେଥିପାଇଁ ଅର୍ଜୁନଙ୍କ ନାମ ହେଇଛି ଧନଞ୍ଜୟ ତେଣୁ ସେଇଥିରେ ସେ ଯଜ୍ଞ କରିଥିଲେ ତ୍ରେତାଯୁଗରେ ଯଦିଓ ଅର୍ଜୁନଙ୍କ ସମୟରେ ସବୁ ଦ୍ୱାପର ଯୁଗ କିନ୍ତୁ ସେ ସମୟରେ ମଧ୍ୟ ଯଜ୍ଞ ସେ କରିଥିଲେ ତ୍ରେତାଯୁଗର ପ୍ରକୃତରେ ଧର୍ମ ଯୁଗ ଧର୍ମ ହେଉଛି ଯଜ୍ଞ ତ୍ରେତୀୟ ତାପରେ 12,96,000 ବର୍ଷ ଚାଲିଗଲା ପରେ ଦ୍ୱାପର ଯୁଗର ପରିମାଣ ଆସିଲା ଯେଉଁଟାର ସମୟ ହେଉଛି 8,64,000 ବର୍ଷ ତେଣୁ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଥିଲେ ତ୍ରେତାଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ ସତ୍ୟଯୁଗରେ ମଧ୍ୟ ବାମନ ଦେବ ଆସିଥିଲେ ନୃସିଂହଦେବ ଆସିଥିଲେ ଅନେକ ଅବତାର ସବୁ ବିଭିନ୍ନ ଯୁଗରେ ସବୁ ଆସୁଛନ୍ତି ତେଣୁ ଦ୍ୱାପର ଯୁଗରେ ଦ୍ୱାପରେ ପରିଚର୍ଯ୍ୟାୟାନ ଦ୍ୱାପର ଯୁଗରେ ଯେମିତି ଆପଣ ଦେଖୁଛନ୍ତି ଜଗନ୍ନାଥ ମନ୍ଦିରରେ ଯେମିତି ଦିନ ପୂଜା ଚାଲିଛି ସକାଳଠୁ ଆରମ୍ଭ କରି ରାତି ଅଧ ପର୍ଯ୍ୟନ୍ତ ଥରେ ରାତି ପାଇଯାଏ ଆମର ପୁରୀ ଅଫିସ୍ ଥିଲା ମୁଁ ସେଠି ଥିଲି ଥିଲାବେଳେ ମୁଁ ଦେଖୁଛି ରାତିରେ ଯେଉଁ ଅନ୍ତିମ ଯେଉଁ ଆଳତୀ ହୁଏ ସେଟା ହେଉଛି ବଡ଼ସିଂହାର ବେଶ ସେ ବଡ଼ସିଂହାର ବେଶ ପରେ ଭଗବାନ ଶୟନ କରନ୍ତି ସେଇଟା ହେଲା ବେଳକୁ ରାତି 12 ଗୋଟେ ହେଇଯାଏ ଥରେ ଥରେ ରାତି ପାଇଯାଏ ବଡ଼ସିଂହାର ବର୍ଷ ହେଇପାରେ ନାହିଁ ବା ଯଦି ବା ହେଲା ତା ପହୁଡ଼ ପଡ଼େ ନାହିଁ ବଡ଼ସିଂହାର ବର୍ଷ ହୁଏ କିନ୍ତୁ ପହୁଡ଼ ପଡ଼େ ନାହିଁ ତେଣୁ ଏଇ ଯେଉଁ ଦେଖନ୍ତୁ କେତେ ପ୍ରକାର ପୂଜା ଆରାଧନା ଚାଲିଛି ଅର୍ଚ୍ଚନା ଇଏ ହେଉଛି ପ୍ରକୃତରେ ଦ୍ୱାପର ଯୁଗର ଧର୍ମ କିନ୍ତୁ କଳି ଯୁଗରେ ସବୁ ପ୍ରକାର ଅସୁବିଧା ରହିଛି हरे नाम हरे नाम हरे नाम केवलम कलौ नास्ते व नास्ते व नास्ते व वतिरण था। भगवान का नाम तो तीन तरह कह जाएगी कहीं की ना जो अन्य जो जुगरे अन्य जो धर्म थिला से जो सब ये कलयुग से संभव नुह कारण भागवत द्वादश स्कंध रे वर्णना कर जाएगी कलिर कत प्रकार दोष रही प्रायणाल पायस सभ्य कलावस्मिन जिगे जना मंदासनन मतयो मंद भाग्याय प्रदुता प्रथम पाइदले सोनका दृश्य माने सुत गोस्वामी जो प्रश्न पचारसंती छठ प्रश्न पचारसंती सुत गोस्वामी काले कहबे मु तमको मु सब शास्त्र जानिछु मु तमको सब कहिदेबी तमे तब तादर सारटि ग्रहण कर कारण से कहले ना हम सार जिनस कोन तत्र तत्र देशा जस्मान भगवान के दृष्टिगम पुलसामे एकांत श्रेय तन्न संस्कृति महाराज समस्त शास्त्र से जिनसे हम कहु सार जिनसे कहु आम प्रकृत से कहते काले सुत गोस्वामी कहे ठीक अच्छे मुझे तुमको शास्त्र सब कह तुम तादर सारे संग्रह कर तेणु सहन का मैंने कहते ये प्रभु ये गुरुदेव ये सुत गोस्वामी प्राय अर्पाय से सभ्य कलिजुगर आम जो कहले लक्ष रु दस हजार वर्ष होगा दस हजार वर्ष हजार वर्ष होगा कलिजुग परमाणु हूँ शहे वर्ष से मध्य आस्ते आस्ते एमती कमती आसव भविष्यवाणी दि जाएगी त्रिश विंश परमायु कल घुणा पचास वर्ष हो गले सब वृद्ध व्यक्ति कहुग यू अवस्था रही प्राण अल्प आयुष सभ्य खाली जे अल्प आयुष ता नुह के तो अधिक बयस थे कि कलिजुगर असुविधा शेष होना प्राण अल्प आयुष सभ्य मंदा कहले आलस्य प्रायण हाँ आलस्य प्रायण कहले जो आध्यात्मिक मार्ग आग्रह ना अन्य शब्द आग्रह रही बहुत प्रकार उद्भावन होते नुआ नुआ उद्भावन हो सब आग्रह रही कि आध्यात्मिक मार्ग आग्रह प्राय ना प्राय आलस्य मंदा से खाली से चली था कि आहरी असुविधा अच्छे सोन कौन सुत गोस्वामी कौन स्वर्ण का सुत गोस्वामी आउ कौन असुविधा अच्छी ना सुमंद मत युकर बुद्धि मत ये उन्नति नुह आम कह ये सब नुआ नुआ उद्भावन हो बहुत बुद्धि मत रही बुद्धि थी कौन हम आध्यात्मिक मार्ग कौन बुद्धि प्राप्त होती भगवद गीतार भगवान कहते वैज्ञानिक प्रभुपाद महाराज कहते हैं वैज्ञानिक मान चैलेंज वैज्ञानिक मान जो उद्भावन करगवान कहते तुम्हें आर उद्भावन कल तो ये जो चार रही समस्या भौतिक जगत जन्म मृत्यु जरा व्याधि दुख दोषाणु दर्शनम ये चारोटी रही भौतिक जगत समस्या तुम्हें ये चारोटी समस्या समाधान कर तेल आम तक मानव तुम विद्वान मिली तुम बुद्धिमान मिली ना तार समाधान हो पार ना तार समाधान अध्यात्म मार्ग गले प्राप्त हो पार तेणु ये जो सुमंद मत बुद्धि मत ये उन्नति नुह से कलिजुगर शेष होना असुविधा मंद भाग्य कलिजुग लोक मैंने प्राय लोक मैंने भावुंत ये सब सन्यासी जो बड़ बड़ कथ कि मंद भाग्य प्रकृत मंद भाग्य कह उद्देश्य हो से कौ मैंने भाग्यवान आम कह बहुत धनदार अच्छी भल पोजिशन अच्छी भल धन संपत्ति अच्छी अन्य मैंने सब फलोअर अच्छा ना से भाग्य नुह चैतन्य चैतन्य मत चैतन्य महाप्रभु कौन भाग्यवान किए ना ब्रह्मांड रमित कौन भाग्यवान जीव गुरु कृष्ण प्रसाद पाए भक्तिलता बीज समस्त ब्रह्मांड को आरंभ कर सब जन्म मृत्यु लगती रही ब्रह्मलोक गले से जन्म मृत्यु रही जदि सब ब्रह्मांड मृत्यु ना तो समस्त ब्रह्मलोक समस्त मृत्यु ना से भौतिक जगत शेष हेले से धाम भगवत धाम को जाती विश्वनाथ प्रभु ठाकुर तीन प्रकार ब्रह्मा विषय कही जो मैंने कर्मी ब्रह्मा जो मैंने स्वधर्मनिष्ठ सतधर्म कुमार शह जन्म धरी स्वधर्म को पालन करती से कर्मी ब्रह्मा भी कहु से पुणी शेष होगी से फेरबे तेणु आब्रह्म भुवना लोका पुनरावर्तन अर्जुन भगवत भगवान अष्टम से कथा ब्रह्मलोक गले पुणी पतन हम କିନ୍ତୁ ଭାଗ୍ୟବାନ କୋଉମାନେ ନା ବ୍ରହ୍ମାଣ୍ଡ ଭ୍ରମିତି କୋଉ ଭାଗ୍ୟବାନ ଜୀବ ବ୍ରହ୍ମାଣ୍ଡ ଭିତରେ ଭ୍ରମଣ କରିକରି ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ କିଏ ନା ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ ଜଣେ ଯଦି ଶୁଦ୍ଧ ଗୁରୁଙ୍କର କୃପାପ୍ରାପ୍ତ ହେଇପାରିବେ ତାଙ୍କୁ ଦର୍ଶନ କରିପାରିବେ ତାଙ୍କର ତାଙ୍କଠାରୁ ଶିକ୍ଷା ଗ୍ରହଣ କରିପାରିବେ ଏଇ ଭକ୍ତିଲତାକୁ ପ୍ରାପ୍ତ ହେଇପାରିବେ ତାହେଲେ ସେମାନେ ହେଉଛନ୍ତି ଭାଗ୍ୟବାନ କିନ୍ତୁ ସାଧାରଣତଃ କଳିଯୁଗର ଲୋକମାନେ ମନ୍ଦା ସୁମନ୍ଦ ମଧ୍ୟ ମନ୍ଦଭାଗ୍ୟା ପ୍ରାୟ ସମସ୍ତେ ମନ୍ଦଭାଗ୍ୟ ଆଚ୍ଛା ଯଦି ଆମେ କହିବା ଜଣଙ୍କର ଆୟୁଷ ଭଲ ଅଛି ତା'ର ସେମାନେ ବହୁତ ଆଧ୍ୟାତ୍ମିକ ମାର୍ଗରେ ବହୁତ ଉନ୍ନତ ଅଛନ୍ତି ଆଳସ୍ୟ ପୁରାଣ ନୁହନ୍ତି ସେମାନେ ବହୁତ ଆକ୍ଟିଭ ଅଛନ୍ତି ଏବଂ ତାଙ୍କର ବୁଦ୍ଧି ମଧ୍ୟ ବହୁତ ଉନ୍ନତ ଏବଂ ସେମାନେ ମଧ୍ୟ ଭାଗ୍ୟବାନ ସେମାନେ ଗୁରୁ କୃଷ୍ଣଙ୍କ କୃପାରୁ ଭକ୍ତିଲତା ପ୍ରାପ୍ତ ହୋଇଛନ୍ତି ତାହେଲେ କଳିଯୁଗରେ ଅସୁବିଧା ହେଉ ନାହିଁ ନା ନା ଆହୁରି ବି ଅଛି କ'ଣ ସେଇଟା ନା ଉପଦ୍ରୁତା ଉପଦ୍ରୁତା କହିଲେ ଉପଯୁକ୍ତ ଗୁରୁଙ୍କ ଠାରୁ ଗ୍ରହଣ କରିକି ମଧ୍ୟ ସେମାନେ ଏଇଟାକୁ ପାଳନ କରିପାରୁନାହାନ୍ତି କାରଣ ବିଭିନ୍ନ ପ୍ରକାର ଅସୁବିଧା ରହିଛି ତେଣୁ ମନ୍ଦଭାଗ୍ୟରେ ମୋର କହିବାର ଉଦ୍ଦେଶ୍ୟ ଥିଲା ମନ୍ଦଭାଗ୍ୟ କହିଲେ ଯେଉଁମାନେ ଟିକେ ଆଗ୍ରହ ଅଛନ୍ତି ଆଧ୍ୟାତ୍ମିକ ମାର୍ଗରେ ଉନ୍ନତି କରିବା ପାଇଁ ସବୁ ବିଭିନ୍ନ ପ୍ରକାର ସବୁ ଅନୁଷ୍ଠାନ ସବୁ ରହିଯାଇଛି ଯେ ଆସ ଆମେ ସବୁ ବାବା ଆମେ ସବୁ ସନ୍ନ୍ୟାସୀ ଆମେ ତୁମକୁ ସେ ଦୀକ୍ଷା ଦେବୁ ତାଙ୍କୁ ଯଦି ପଚରାଯିବ ତୁମର କିଛି ପରମ୍ପରା ଅଛି କି ନା ପରମ୍ପରା କ'ଣ ଦରକାର ଆମେ ତ ସବୁ ଜ୍ଞାନ ପ୍ରାୟ ଭଗବାନ ଆମକୁ ଡାଇରେକ୍ଟ ଜ୍ଞାନ ଦେଇଛି ଆମେ ଦେଇଦେବୁ କିନ୍ତୁ ଭଗବାନ କହିଲେ ଶିବଜୀ କହିଛନ୍ତି ମା ପାର୍ବତୀ କହୁଛନ୍ତି ଏ ଦେବୀ କଳିଯୁଗରେ ଚାରୋଟି ଅନୁମୋଦିତ ସମ୍ପ୍ରଦାୟ ରହିଛି ଶ୍ରୀ ଅଥବା କଳୋ ଭବିଷ୍ୟତି ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବ କୀର୍ତ୍ତି ପାବନ ଏଇ ଚାରୋଟି ସମ୍ପ୍ରଦାୟ ରହିଛି ଶ୍ରୀ ସମ୍ପ୍ରଦାୟ ଯେଉଁଠି ଲକ୍ଷ୍ମୀଦେବୀଙ୍କ ପାଖରୁ ଆସୁଛନ୍ତି ସମ୍ପ୍ରଦାୟ ତାଙ୍କର ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ କଳିଯୁଗରେ ଆଚାର୍ଯ୍ୟ ହେଉଛନ୍ତି ରାମାନୁଜାଚାର୍ଯ୍ୟ ବ୍ରହ୍ମ ସମ୍ପ୍ରଦାୟ ଆମର ହେଉଛି ବ୍ରହ୍ମ ସମ୍ପ୍ରଦାୟ ବ୍ରହ୍ମାଙ୍କର ଜ୍ଞାନ ଆସୁଛି ଏବଂ ଏଇ କଳିଯୁଗରେ ତାଙ୍କର ଆଚାର୍ଯ୍ୟ ହେଉଛନ୍ତି ଇଏ ମାଧ୍ୱାଚାର୍ଯ୍ୟ ଏବଂ ରୁଦ୍ର ଶିବଜୀଙ୍କ ଠାରୁ ଗୋଟେ ପରମ୍ପରା ଆସୁଛି ଯେଉଁ ପରମ୍ପରାରେ ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ ଏବଂ ଆଉ ଗୋଟେ ହେଉଛି କୁମାର ସମ୍ପ୍ରଦାୟ ଯେଉଁ ନିମ୍ବାକ ଆଚାର୍ଯ୍ୟ ତାଙ୍କର ହେଉଛନ୍ତି ଆଚାର୍ଯ୍ୟ ଇଏ ହେଉଛି ପରମ୍ପରା ଶୁଦ୍ଧ ପରମ୍ପରା ପ୍ରଭୁପାଦ ମହାରାଜ କହନ୍ତି ସେ କଥା ଯେମିତି ଆମର ଗୋଟେ ଚିଠି ଲେଖୁଛେ ଆଜିକାଲି ଚିଠି ଲେଖିବା କମିଯାଇଛି ଚିଠି ଲେଖିଲେ ମଧ୍ୟ ଆମେ ଯେଉଁ ପୋଷ୍ଟ ଅଫିସ ପୋଷ୍ଟ ବକ୍ସ ରହିଛି ସେଠି ପକାଇଲେ ସେ ଚିଠିଟି ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବ ଯେକୌଣସି ବାକ୍ସରେ ପଠାଇଦେଲେ ସେଟା ଯିବନି ସେଭଳି ଭାବରେ ଇଏ ହେଉଛି ଅନୁମୋଦିତ ସମ୍ପ୍ରଦାୟ ଯେଉଁମାନେ ଭଗବାନ କଥା କହିବେ ସେମାନେ ଏଇ ସମ୍ପ୍ରଦାୟରେ ଆସିବେ ତେଣୁ ଶିବଜୀ କହୁଛନ୍ତି ସମ୍ପ୍ରଦାୟ ବିହୀନା ଯେ ମନ୍ତ୍ରା ତେ ନିଷ୍ଫଳା ମତା ସମ୍ପ୍ରଦାୟରେ ଯେଉଁମାନେ ଆସୁନାହାନ୍ତି ସେସବୁ ତାଙ୍କର ସେ ମନ୍ତ୍ର କିଛି ମୂଲ୍ୟ ନାହିଁ ତେଣୁ ଜଣେ ଆଧ୍ୟାତ୍ମିକ ମାର୍ଗରେ ତାଙ୍କର ଅଗ୍ରସର ହେଲେ ମଧ୍ୟ ଯଦି ଆଗ୍ରହ ଥିଲେ ମଧ୍ୟ ଏଇଭଳି ଭାବେ ବିଭିନ୍ନ ମନ୍ଦଭାଗ୍ୟ ରହିଛି ଆମର ଶିଶୁମତ ଗୌରବନ୍ଧୁ ଶ୍ରୀ ମହାରାଜ କହନ୍ତି ସେ ଯେତେବେଳେ ସଂସାର ତ୍ୟାଗ କରି ଆସିଲେ ଗୁରୁ ଗ୍ରହଣ କରିବା ପାଇଁ ସମସ୍ତ ମାନବର ଆବଶ୍ୟକତା ହେଉଛି ସେ ଜଣେ ଗୁରୁଙ୍କର ଶରଣରେ ଯିବେ ତସ୍ମାତ୍ ଗୁରୁଙ୍ ପ୍ରପଦ୍ୟିତ ଜିଜ୍ଞାସୁ ଶ୍ରେୟ ଉତ୍ତମମ୍ ମନୁଷ୍ୟ ଜୀବନର ଆବଶ୍ୟକତା ହେଉଛି କର୍ତ୍ତବ୍ୟ ହେଉଛି ସେ ଜଣେ ଉପଯୁକ୍ତ ଗୁରୁଙ୍କର ସନ୍ଧାନରେ ଯିବେ ତେଣୁ ଶ୍ରୀଶ୍ରୀମଦ ଗୌରବନ୍ଧୁ ଶ୍ରୀ ମହାରାଜ 1974 ମସିହାରେ ସେ ସଂସାର ତ୍ୟାଗ କରି ଜଣେ ଗୁରୁଙ୍କର ଅନ୍ୱେଷଣରେ ଯାଇଥିଲେ ଉତ୍ତର ଦିଗକୁ ଯାଇଥିଲେ ହିମାଳୟ ଦିଗକୁ ଯାଇଥିଲେ ବିଭିନ୍ନ ଅନୁଷ୍ଠାନକୁ ସବୁ ଯାଇଛନ୍ତି କିନ୍ତୁ କିଏ କହନ୍ତି ତୁମେ ଯୋଗ କର କିଏ କହନ୍ତି ଧ୍ୟାନ କର ଏଇଭଳି ଭାବରେ ଅନ୍ୟ ସବୁ କହନ୍ତି ଏ କଳିଯୁଗର ଯେଉଁ ଯୁଗ ଧର୍ମ ଭଗବାନଙ୍କର ନାମ କୀର୍ତ୍ତନ ସେଟା କେହି କହିପାରନ୍ତି ନାହିଁ ତେଣୁ ଗୁରୁଦେବ ଯେତେବେଳେ କହନ୍ତି ଯେ କଳିଯୁଗର ଯେଉଁ ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ ଆପଣ ଏ କଥା କ'ଣ କହୁଛନ୍ତି ତେଣୁ ସେମାନେ ତାଙ୍କୁ ବିଦାୟ କରିଦିଅନ୍ତି ଏଇଭଳି ହିମାଳୟ ପର୍ଯ୍ୟନ୍ତ ଯାଇ ପୁଣି ଯେତେବେଳେ ଫେରିଲେ ବୃନ୍ଦାବନରେ ଶ୍ରୀମଦେଶୀ ଭକ୍ତିବିଧାନ ସ୍ୱୟଂ ପ୍ରଭୁପାଦ ମହାରାଜଙ୍କର ଆମର ଯେଉଁ ରହିଛି କୃଷ୍ଣ ବଳରାମ ମନ୍ଦିର ସେଇଠି ତାଙ୍କର ଗୁରୁଦେବଙ୍କୁ ସବୁ ଦେଖା ହେଇଛି ଏବଂ ସେ ତାଙ୍କୁ କହିଲେ ଗୁରୁଦେବ ସେ ସମୟରେ ସନ୍ନ୍ୟାସ ବସ୍ତ୍ର ଧାରଣ କରିଥିଲେ ତେଣୁ ପ୍ରଭୁପାଦ ମହାରାଜ ପଚାରିଲେ ହାଭ୍ ୟୁ ଟେକନ୍ ସନ୍ନ୍ୟାସ ତେଣୁ ସନ୍ନ୍ୟାସ ଗ୍ରହଣ କରିଛ କି ସେ କହିଲେ ନା ଆୟୁର୍ ସନ୍ନ୍ୟାସ ମୁଁ ତାଙ୍କୁ ସନ୍ନ୍ୟାସ ପ୍ରଦାନ କରିବି ଗୁରୁଜୀ ତାଙ୍କର ଶିଷ୍ୟକୁ ଚିହ୍ନନ୍ତି ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା କଳିଯୁଗରେ ଏସବୁ ବିଭିନ୍ନ ପ୍ରକାର ଅସୁବିଧା ରହିଛି ଦ୍ୱାଦଶ ସ୍କନ୍ଧରେ ସୁତ ଗୋସ୍ୱାମୀ ଏସବୁ କଳିଯୁଗର ଯେଉଁ ରହିଛି ବିଭିନ୍ନ ପ୍ରକାର ଦୋଷ ତାକୁ ବର୍ଣ୍ଣନା କରୁଛନ୍ତି ତାକୁ ଶୁଣି ପରୀକ୍ଷିତ ମହାରାଜ ସେ କହୁଛନ୍ତି ସ୍ୱର୍ଣ୍ଣକାଳୀ ଋଷିମାନେ ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ମହାରାଜ କହୁଛନ୍ତି, ଗୁରୁଦେବ ଆପଣ ଯେଉଁ କହୁଛନ୍ତି କଳିଯୁଗରେ ଏତେ ସବୁ ଦୋଷ ରହିଛି, ଦୋଷର ଗୋଟେ ସମୁଦ୍ର ଭଳି ରହିଛି, ଆଉ କ'ଣ ଆର ପାର ହେବା କିଛି ଉପାୟ ଅଛି ନା ନାହିଁ? ନା ଉପାୟ ନାହିଁ, କାହିଁକି ଅଛି? କଳେ ଦୋଷ ନିଧେ ରାଜନ ଦ୍ୱାଦଶ ସ୍କନ୍ଧରେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, କଳେ ଦୋଷ ନିଧେ ରାଜନ ଅସ୍ତି ଏକ ମହାନ ଗୁଣ କୀର୍ତ୍ତନ ଦେବ କୃଷ୍ଣଶ୍ଚ ମୁକ୍ତ ସଙ୍ଗ ପରମ୍ପରେ। କଳିର ଯଦି ବହୁତ ପ୍ରକାର ଦୋଷ ରହିଛି କିନ୍ତୁ ଗୋଟେ ଭଲ ଗୁଣ ମଧ୍ୟ ରହିଛି, ଯେମିତି ଆମର ଜଣେ ଆଚାର୍ଯ୍ୟ କହନ୍ତି ବିଷ୍ଣୁ କହିଛନ୍ତି, ଯେମିତି ରାଜାଙ୍କର ଏତେ ଶକ୍ତି ରହିଛି ଯେ ସେ ଶହ ଶହ ଦସ୍ୟୁମାନଙ୍କୁ ହତ୍ୟା କରିଦେଇପାରିବେ, ତ ସେଇଭଳି ଭାବରେ କଳିଯୁଗରେ ଯେଉଁ ଅନେକ ପ୍ରକାର ଦୋଷ ରହିଛି କିନ୍ତୁ ସବୁ ଦୋଷକୁ ନଷ୍ଟ କରିଦେବ ଗୋଟିଏ ଗୁଣ ରହିଛି ଭଲ ଗୁଣ କଳିଯୁଗରେ। କ'ଣ ସେ ଗୁଣ? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀଙ୍କୁ ପରୀକ୍ଷା ପଚାରିଲା ବେଳକୁ ସେ କହୁଛନ୍ତି, କଳି ଦୋଷ ନିଧେ ରାଜନ ଅସ୍ତି ଏକ ମହାନ ଗୁଣ, ବହୁତ ବଢ଼ ଗୁଣ ଅଛି, ବଢ଼ିଆ ଗୁଣ ଅଛି। କ'ଣ କହୁ ସେଇଟା? ନା କୀର୍ତ୍ତନ ଦେବ କୃଷ୍ଣଶ୍ଚ, ଭଗବାନ କୃଷ୍ଣଙ୍କର କୀର୍ତ୍ତନ କଲେ ମୁକ୍ତ ସଙ୍ଗ ପରମ ଭଜେ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ତେଣୁ କଳିଙ୍ଗ ସଭା ଜୟନ୍ତୀ ଆଦ୍ୟା ଗୁଣଜ୍ଞା ସ୍ୱାରଭାଗିନ ଯତ୍ର ସଂକୀର୍ତ୍ତନ ନେଇବ ସର୍ବସ୍ୱାର୍ଥ ବିଲବ୍ଧତେ। ଯେଉଁମାନେ ଗୁଣଜ୍ଞ ବ୍ୟକ୍ତି, ଯେଉଁମାନେ ସାରଗ୍ରାହୀ ବ୍ୟକ୍ତି, ସେମାନେ କଳିଯୁଗକୁ ପ୍ରଶଂସା କରନ୍ତି। ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଅନ୍ୟ ଯୁଗର ଲୋକମାନେ କଳିଯୁଗରେ ଜନ୍ମ ନେବା ପାଇଁ ଚାହାନ୍ତି, କାହିଁକି ନା କଳିରେ ଭଲ ଗୁଣଟି ଅଛି। କ'ଣ ସେଇଟା? ନେଇ ଭଗବାନ ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ତେଣୁ ଇଏ କି ମନ ଭଗବାନ ମଧ୍ୟ ଏଠି ମନକୁ କହିନାହାନ୍ତି, ଶାସ୍ତ୍ରରୁ ଉଦ୍ଧାର କରି କହିଛନ୍ତି। କଳିସନ୍ଦ୍ର ଉପନିଷଦରେ ବର୍ଣ୍ଣନା କରାଯାଇଛି, ଅନ୍ୟ ବିଭିନ୍ନ ଶାସ୍ତ୍ରମାନଙ୍କରେ କୁହାଯାଇଛି, ଇତି ଷୋଡ଼ଶକମ୍ ନାମମ୍ କଳି କଳ୍ମସନାସନ ନାତ୍ର ପରତ୍ର ପାୟ ସର୍ବବେଦିଷୁ ଦିଶ୍ୟତି। ଏଇ ଯେଉଁ ଷୋଳଟି ନାମ ରହିଛି, ଆଠାରୁ ଆଉ ଅନ୍ୟ କିଛି ଉନ୍ନତର ଉପାୟ ସମସ୍ତ ବେଦରେ ଆମେ ପାଇବା ନାହିଁ। ସେଥିପାଇଁ ଆମର ବୃହତ ନାରଦ ପୁରାଣରେ କୁହାଯାଇଛି ଯେ ହରେ ନାମ ହରେ ନାମ ହରେ ନାମେବ କେବଳମ୍ କେଳ ନାସ୍ତେବ 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 ଗତିରନ୍ତା, ଅନ୍ୟ କୌଣସି ଉପାୟ ନାହିଁ। ତିନି ଥର ସେଥିପାଇଁ କୁହାଗଲା, କାରଣ ଅନ୍ୟ ଯୁଗରେ ଯେଉଁ ପ୍ରକାର ମାର୍ଗ ଥିଲା, ଧ୍ୟାନ ମାର୍ଗ ବା ଯୋଗ ମାର୍ଗ ବା କ'ଣ ଏଇ ଯେଉଁ ଯଜ୍ଞ ମାର୍ଗ, କଳିଯୁଗରେ ସେସବୁ ସମ୍ଭବ ନୁହଁ। କଳିଯୁଗରେ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି, ଆପଣ ବର୍ଣ୍ଣନା କରାଯାଇଛି, ପାଞ୍ଚ ମିନିଟ କଥା ଶେଷ କରିବି। ବୃତ୍ରାଶ୍ର ଯେଉଁ ଆସିଲେ ତୋଷ୍ଟା, ସେ ଜଣେ ଆଦିତ୍ୟ, ବାର ଜଣ ଆଦିତ୍ୟ ଅଛନ୍ତି, ତାଙ୍କ ଭିତରେ ତୋଷ୍ଟା ଜଣେ ଆଦିତ୍ୟ, ତାଙ୍କର ପୁତ୍ର ବିଶ୍ୱରୂପକୁ ଜଣେ ଇନ୍ଦ୍ର ବଧ କରିଦେଲେ, ସେତେବେଳେ ସେ ଯଜ୍ଞ କଲେ, ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ଏଇ ମନ୍ତ୍ର ପାଠ କରି ସେ ଯଜ୍ଞ କରୁଥିଲେ, କିନ୍ତୁ ମନ୍ତ୍ର ଉଚ୍ଚାରଣରେ ଭୁଲ ହୋଇଗଲା, ତେଣୁ ସେ ଯେ ଆସିଲେ ସେ ଇନ୍ଦ୍ରଙ୍କୁ ବଧ କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ବଧ କଲେ। କଳିଯୁଗରେ ଏହିସବୁ ବିଭିନ୍ନ ପ୍ରକାର ଅସୁବିଧା ରହିଛି, ତେଣୁ କଳିଯୁଗରେ ଅନ୍ୟ କୌଣସି ଉପାୟ ନାହିଁ, କେବଳ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ନାମ। ଏବଂ ସେ ନାମ ନେବା ପାଇଁ କ'ଣ ସବୁ ନିୟମ ରଖାଯାଇଛି? ନା ନାହିଁ, କିଛି ନାହିଁ। ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ତତ୍ରାପିତା ନିୟମିତ ସ୍ମରଣୀୟ କାଳ ଏତାଦୃଶ ତବ କୃପା ଭଗବାନ ମହାବି ଦୁଦୈବ ନିର୍ଦ୍ଦେଶ ମେହାଜନ ନାମ ରାଗ। ମହାପ୍ରଭୁ କଳିଯୁଗ ପାଇଁ ପରମ ବିଜୟ ଯେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, କଳିଯୁଗରେ ଏଇ ଭଗବାନ ନାମ କୀର୍ତ୍ତନ ନିଶ୍ଚିତ ଭାବେ ବିଜୟ ଲାଭ କରିବ। ଭଗବାନ ଆଶୀର୍ବାଦ ଦେଇଛନ୍ତି ଏବଂ ସବୁ ପ୍ରକାର କୋହଳ କରିଦେଇଛନ୍ତି, ଅନ୍ୟ କୌଣସି ନିୟମ କାଳ ଦେଶ କାଳ ପାତ୍ର କୌଣସି ବିଚାର କରିନାହାନ୍ତି। ଯେକୌଣସି ଭାବରେ ଖାଇଲା ବେଳେ ଜଣେ ଭଗବାନଙ୍କ ନାମ ନେଇପାରିବ, ଶୋଇଲା ବେଳେ ଭଗବାନଙ୍କ ନାମ ନେଇପାରିବ, ଏମିତି ପାଇଖାନା ଘରକୁ ଗଲାବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବ। ସାଧାରଣତଃ ଲୋକମାନଙ୍କର ଡାଉଟ୍ ଥାଏ ପାଇଖାନା ଘରେ କ'ଣ ଭଗବାନ ନାମ, ନା ହଁ, ମହାପ୍ରଭୁ ନିଜେ ଆଚରଣ କରି ଦେଖା ଶିକ୍ଷା ଦେଇଛନ୍ତି, ତେଣୁ କଳିଯୁଗରେ ଏସବୁ ସୁବିଧା ଆମକୁ ଭଗବାନ ପ୍ରଦାନ କରିଛନ୍ତି। ଏବଂ କଳିଯୁଗରେ ଏଇ ଯେଉଁ 15,000 ବର୍ଷ ରହିଛି, 5,000 ବର୍ଷ ଚାଲିଯାଇଛି, ଆଉ ଯେଉଁ 10,000 ବର୍ଷ ରହିଛି, 500 ବର୍ଷ 530 ବର୍ଷ ଚାଲିଯାଇଛି, ଆଉ ଯେତିକି ବର୍ଷ ରହିଲା ଏଇଟା ହେଉଛି ସୁବର୍ଣ୍ଣ ଯୁଗ। ପ୍ରଭୁପାଦ ମହାରାଜ କହିଛନ୍ତି କଥା, ତେଣୁ ଏଇ ସୁବର୍ଣ୍ଣ ଯୁଗରେ ଯେଉଁମାନେ କୃଷ୍ଣବର୍ଣ୍ଣ ତୁଷାରକୃଷ୍ଣ ସାଙ୍ଗପଙ୍ଗାସ୍ତ୍ର ପାର୍ଷଦମ ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହିଁ ସୁମେଧସ, ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ଭାଗବତ ଏକାଦଶ ସ୍କନ୍ଧ 5:32 ଏଇଟା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ସେମାନେ କଳିଯୁଗରେ ଏଇ ଭଗବାନଙ୍କ ନାମ କୀର୍ତ୍ତନ ଯଜ୍ଞରେ ସେମାନେ ଯୋଗଦାନ କରନ୍ତି। ସେମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି। ତେଣୁ ଆଜି ପ୍ରଭୁ ଯେଉଁ କହିଲେ, ମହାପ୍ରଭୁ ସେଇଟା ଆଶୀର୍ବାଦ ଦେଇକି ଯାଇଛନ୍ତି ଏବଂ ଶକ୍ତି ସଞ୍ଚାର କରିଛନ୍ତି ପ୍ରଭୁପାଦ ମହାରାଜଙ୍କ ପାଖରେ, ଯେଉଁଥିପାଇଁ କି ସେ ଯେତେବେଳେ ଗଲେ 69 ବର୍ଷ ବୟସ ତାଙ୍କୁ ହେଇଥିଲା ଏବଂ ସେ 69 ବର୍ଷ ବୟସରେ ସେ ଯାଇକରି ଏଇ 1966 ମସିହାରେ ଏଇ ଇସ୍କନ ଆରମ୍ଭ କରାଗଲା, ଆମେରିକାରେ ଆରମ୍ଭ କରାଗଲା। ବର୍ତ୍ତମାନ 50 ବର୍ଷ ପୃଥିବୀ ପରେ ସାରା ଭାରତ ପୃଥିବୀରେ ଆମେ ଦେଖିଛୁ ବିଭିନ୍ନ ସ୍ଥାନରେ ସବୁ ଜୀବୀ ସେମାନଙ୍କର ଇଏ ଗୋଟେ ରହିଛି, ସେମାନେ ନିର୍ଦ୍ଦେଶ ଦେଇଛନ୍ତି ଯେ ଅନ୍ତତଃ ପକ୍ଷେ 50 ଖଣ୍ଡି ବହି ବିତରଣ କରିବା ପାଇଁ। ପ୍ରଭୁପାଦଙ୍କର ଏଇ 50 ବର୍ଷ ପୃଥିବୀ ଉପଲକ୍ଷେ ଏଇଟା ହେଉଛି ଗୋଲ୍ଡେନ୍ ଜୁବ୍ଲି, ଏଇ 50 ବର୍ଷ ପୃଥିବୀ ଲୋକେ ସମସ୍ତଙ୍କ ପାଇଁ ଇଏ ରଖାହେଇଛି କର୍ତ୍ତବ୍ୟ। ତେଣୁ ଆମର ମଧ୍ୟ ମନ୍ଦିର ତରଫରୁ ଏଇ ମାରାଥନ୍ ଚାଲିଛି। ଗତ December 10 ତାରିଖରେ ଗୀତା ଜୟନ୍ତୀ ଗଲା ଏବଂ ଆଉ କିଛି ଗୀତ ରହିଲେ ଆମର ସବୁ କୁହାଯାଇଛି ଗୀତାକୁ ଡିଷ୍ଟ୍ରିବ୍ୟୁଟ୍ କରିବା ପାଇଁ। ଏଇ ଗୀତା ପଢ଼ି ସବୁ ଭଗବାନ ଭକ୍ତ ହେଇଛନ୍ତି, ଗୀତା ପଢ଼ିକିରି ଭଗବାନ ଭକ୍ତ ହେଇଛନ୍ତି। ତେଣୁ ଏଇ କଳିଯୁଗର ଯେଉଁ ଯୁଗଧର୍ମ ନାମ କୀର୍ତ୍ତନ ସାରା ପୃଥିବୀରେ ଚାଲିଛି। ତେଣୁ ଭାରତ ବାହାରେ ଯେତେବେଳେ ଅନ୍ୟମାନେ ଗ୍ରହଣ କରୁଛନ୍ତି, ଆମେ ଭାରତବାସୀ ହେଇକିରି କାହିଁକି ଏଇଟା ଗ୍ରହଣ ନ କରିବା? ତେଣୁ ଆମର ଅନୁରୋଧ ଯେ ସମସ୍ତେ ଏଇ ନାମ କୀର୍ତ୍ତନକୁ ଗ୍ରହଣ କରନ୍ତୁ, ଯାହାଫଳରେ କି ତାଙ୍କର ଜୀବନ ଧନ୍ୟ ହେବା ସଙ୍ଗେ ସଙ୍ଗେ ବିଶେଷ ଭାବରେ ଭାରତବାସୀମାନଙ୍କ ପାଇଁ ଇଏ ଗୋଟେ ରହିଛି, ନିର୍ଦ୍ଦେଶ ରହିଛି। ଭାରତ ଭୂମିତି ମନୁଷ୍ୟ ଜନ୍ମ ହେଲ, ଯା ଜନ୍ମ ସାର୍ଥକ କରିକର ପରୋପକାର, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମାର ଆଜ୍ଞା ଗୁରୁ ହିଁ ତାରେ ଏଇ ଦେଶ। ମହାପ୍ରଭୁ ଆଜ୍ଞା ଦେଇଛନ୍ତି ଆମମାନଙ୍କୁ ଏଇ ଭଗବାନଙ୍କ ନାମ ପ୍ରଚାର କରିବା। ତେଣୁ ଆମର ଇସ୍କନ ତରଫରୁ, ଆମର ଅଭୟଚରଣ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ, ଆମର ଯେଉଁ ଭକ୍ତମାନେ ବରିଷ୍ଠ ଭକ୍ତମାନେ ରହିଛନ୍ତି, ପୃଥିବୀ ପ୍ରଭୁ, ଗୋକୁଳାନ ପ୍ରଭୁ, ମହାପ୍ରଭୁ ଇତ୍ୟାଦି, ଏମାନେ ସବୁ ଏଇ ଆନ୍ଦୋଳନ ଜାରି ରଖିଛନ୍ତି। ଆମେ ମଧ୍ୟ ଏଇ ଆନ୍ଦୋଳନ ଯୋଗ ଦେବା, ଯାହାଫଳରେ କି ଆମେ ଏଇ ଆନ୍ଦୋଳନକୁ ଆଗେଇ ନେବା ଏବଂ ଅନ୍ୟମାନଙ୍କର ପ୍ରକୃତ ଉପକାର କରାଯାଇପାରିବ। ତେଣୁ ଏତିକି କହି ମୋ କଥା ବିଶ୍ରାମ ଦେଲି। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି
ହରେ କୃଷ୍ଣ। ଆମର ସବୁବେଳେ ସୁନ୍ଦର ଭାବରେ ବିଷ୍ଣୁ ଚେତନା ବିଷୟରେ କହିଲେ, ସେ ମଧ୍ୟ ତାଙ୍କର ସୁଦେଶ ଯାଇଥିଲେ, ତାଙ୍କର ମଧ୍ୟ ଅନୁଭୂତି ସେ ପ୍ରଦାନ କଲେ। ବିଶେଷ କରି ଆମେ ଯୋଉ କଳିଯୁଗ, ଏଇଟା କଳିଯୁଗ ମାନ ଅସମ୍ପ୍ରାପ୍ତ ଯୁଗ କୁହାଅଛି, କିନ୍ତୁ ଏ ହେଉଛି ଧନ୍ୟା କଳି। ଯେହେତୁ ଏ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଆସିଥିଲେ, ନମୋ ମହାବଦାନ୍ୟ କୃଷ୍ଣ ପ୍ରେମ ପଦାୟତେ, କୃଷ୍ଣାୟ କୃଷ୍ଣ ଚୈତନ୍ୟ ଗୌର କୃଷ୍ଣ ନମ। କିନ୍ତୁ ଚୈତନ୍ୟ ମହାପ୍ରଭୁ ମହାବଦାନ୍ୟ ଅବତାର କୁହା ହେଉଛି, ତା କାରଣ କ'ଣ ହେଉଛି? ଆପଣମାନେ ଜାଣନ୍ତି ନ ଜାଣନ୍ତି, ପ୍ରାୟ ଜାଣନ୍ତି ଯେ ବ୍ରଜେନ୍ଦ୍ର ନେଇ ସଚେସୁତ ହେଲା ସେ ବଳରାମ ହେଲେ ନିତ୍ୟ ଦ୍ୱାପର ଯୁଗରେ ଯେ ଆସିଥିଲେ ପରମପୁରୁଷ ଭଗବାନ କୃଷ୍ଣ, ସେ ସଚିନନ୍ଦନ ହେଲେ ଗୌରବରେ କୁହାଯାଉଛି, ଯେ ବଳରାମ କୁହ ନିତ୍ୟାନ୍ତ ପ୍ରଭୁ ହେଲେ। ତେଣୁ ଏ ହେଉଛି ମହାନ ମହାନ ବଦାନ୍ୟ ଅବତାର କୁହାଯାଉଛି। ପୁନଶ ଦିନହୀନ ଯତ ଥିଲୁ ହରିନାମ ଉଦ୍ଧାର, ତାର ସାକ୍ଷୀ ଜଗାଇ ମାଧାଇ, ଜଗାଇ ମାଧାଇ ପାପିଷ୍ଟ ପାପାଚାରୀ ଯାହା କୁହାଉଛି। ଯଦିଓ ସେମାନେ ବ୍ରାହ୍ମଣ କୁଳରେ ଜନ୍ମ ହେଇଥିଲେ, କିନ୍ତୁ ସେମାନେ ସବୁ ପାପ କାର୍ଯ୍ୟ କରୁଥିଲେ। କିନ୍ତୁ ଯେତେବେଳେ ମହାପ୍ରଭୁ ସେ ନିତ୍ୟାନନ୍ଦ ପ୍ରଭୁ ହରିଦେଶ ଗଲେ ଜଗାଇ ମାଧାଇକୁ, ହରେ କୃଷ୍ଣ କୁହ, ହରେ କୃଷ୍ଣ କହିଲେ ମାଡ଼ ଖାଇଲେ, ସେ ମାଡ଼ ଖାଇବା ପ୍ରେମ ଦିଆ ଏବଂ ଚିନ୍ତା କରନ୍ତୁ। ଆମେ ତ ସମସ୍ତେ ପାପ କାର୍ଯ୍ୟ ଲିପ୍ତ କୁହାଯାଉଛି, ପ୍ରଭୁପାଦ ବିଦେଶକୁ ଗଲେ ସେମାନେ କେତେ ପାପ କରୁଥିଲେ ଚିନ୍ତା ଆମେ କରିପାରିବା ନାହିଁ, କିନ୍ତୁ ସେ ସେମାନେ ଉଦ୍ଧାର କଲେ। ପୁନଶ ଯାହା ପ୍ରଭୁ କଲେ, ଚାରିଟା ଜିନିଷ ଆମକୁ ଦେଇଦେଲେ ପାଳନ କରିବା ପାଇଁ, ଦୁତମ ପାନ ସ୍ତ୍ରୀ ସୁନା ଯଥା ଅଧର୍ମ ଜୁଆ ଖେଳ ତାସ ଖେଳ ଅଟଳ ଖେଳ ଆକୁ ବନ୍ଦ କରିବା ପଡ଼ିବ, ମଦ୍ୟପାନ ତାକୁ ବି ବନ୍ଦ କରିବାକୁ ପଡ଼ିବ, ଅବୈଧ ସ୍ତ୍ରୀ ସଂଘ ଏସବୁ ମାସ ମଧ୍ୟ ବନ୍ଦ କରିବ। ନିକଟରେ ଆମେ ଯାଇଥିଲୁ ଅନୁଗୁଳରେ, ଆମର ଦୀକ୍ଷା ସଂସ୍କାର ହେଉଥିଲା ଏଇ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ, ଯିଏ ମଧ୍ୟ ଆମର ଗୁରୁ ଆଚାର୍ଯ୍ୟ। ତେଣୁ ସେଠାରେ ମୋର ତେଣୁ 100 ଦୀକ୍ଷା ନେଇଥିଲେ। ମୁଁ ଦେଖିଲି ମହାରାଜ କେତେ ଧୈର୍ଯ୍ୟଶୀଳ, ପ୍ରତ୍ୟେକ ଯେଉଁମାନେ ଦୀକ୍ଷା ନେଲେ ତାଙ୍କୁ ପ୍ରତ୍ୟେକ ପଚାରୁଥିଲେ, ଆଗରୁ ତ ପରୀକ୍ଷା କରିଥିଲେ, ପ୍ରତ୍ୟେକ ପଚାରିଲେ ଏ ଚାରିଟା ନୀତି ନିୟମ କ'ଣ କହିଲେ। ତାପରେ ପ୍ରଭୁଙ୍କର ସ୍ୱାମୀ ହେଲେ ମାତାଜୀଙ୍କର ପ୍ରଥମ ଦୀକ୍ଷା ସେ ନେଇଛନ୍ତି, ମାନେ ପ୍ରଥମ ଲୋକ। ତାପରେ ତାଙ୍କୁ ପଚାରିଲେ ତୁମେ ପ୍ରତିଦିନ 16 ଜପ କରିବ, କେତେ 16 21 ଦିନ 25 ଜପ କରିବ। ପ୍ରତ୍ୟେକ ଭକ୍ତଙ୍କୁ ସେ ପଚାରୁଛନ୍ତି, କାରଣ ସେ କହିଲେ ଯେଉଁ ଯଜ୍ଞ ହେଉଛି ଏଠି ଭଗବାନ ଅଛନ୍ତି, ପ୍ରଭୁପାଦ ଅଛନ୍ତି, ଗୁରୁଦେବ ଅଛନ୍ତି, ତାଙ୍କ ଆଗରେ ଆମେ ଶପଥ କରୁଥାଉ ଯେ ଏଇଟାକୁ କଶ୍ମୀରୀ କାଳେ ଆମେ କ'ଣ ବନ୍ଦ କରିବାନି, ଏଇଟାକୁ ରଖିବା। ଏଇ କଥାଟା ସେ କହୁଥାନ୍ତି, ଦୃଢ଼ ଭାବରେ କହୁଥାନ୍ତି। ଓ ସେଟା ଦେଖୁଥାଏ ଆମକୁ ଏତେ କଥା କୁହାଯାଉଛି କାହିଁକି, କେମିତି ଭୌତ ଜଗତକୁ ଉଦ୍ଧାର କରିବାକୁ ପଡ଼ିବ। କିନ୍ତୁ ଚୈତନ୍ୟ ମହାପ୍ରଭୁ କେତେ ମହାନ ବଦାନ୍ୟବତା, ସେଇ କୃଷ୍ଣ ରୂପରେ ଯେତେବେଳେ ଆସିଥିଲେ ସେ କ'ଣ କରିଥିଲେ, ସେ ଆମକୁ ଯାହା କହିଲେ ଯେ ବୃହତ୍ତମ ଉପଦେଶ ଦେଇପାରିଲେ, ସେ ମନ ମନା ଭବ ମତ ଭକ୍ତ ମତ ଯାହାଜି ମାଂ ନମସ୍କୃତ ମାଂ ଏବ ଈଶ୍ୱେଶ, ମୋ କଥା ଚିନ୍ତା କର, ମତ ଭକ୍ତ ମୋର ଭକ୍ତ ହେଇଯା, ମତ ଯାହାଜି ମୋର ଆରାଧନା କର, ମାଂ ନମସ୍କୃତ ମୋତେ ନମସ୍କାର କର, ମାଂ ଏବ ଈଶ୍ୱେଶ ମୋ ପାଖକୁ ଏବମାନେ ନିଶ୍ଚିତ ଭାବରେ ଆସିବେ, ସତ୍ୟକୁ ଦେ ପତି ଜାଣି ପ୍ରିୟ ଆସିବେ। ଏ ସତ୍ୟ କଥା ତୁମକୁ କହିଲି ଯେହେତୁ ତୁମେ ଅତ୍ୟନ୍ତ ମୋର ପ୍ରିୟ, କାହାକୁ କହୁଛ କୃଷ୍ଣ ଅର୍ଜୁନ କହୁଛନ୍ତି, ଅର୍ଜୁନ ତାଙ୍କ ପ୍ରିୟ କୁହା ଅବଶ୍ୟ। କିନ୍ତୁ ତାପରେ ସେ ତାଙ୍କ ସ୍ୱଧାମକୁ ପଳେଇ ଯାଉଛନ୍ତି, କୃଷ୍ଣ ଧର୍ମଜ୍ଞା କୃଷ୍ଣ ସ୍ୱଧାମ ଉପଗତ ଧର୍ମଜ୍ଞା ନା ଜିନିଷ ବଳ ନଷ୍ଟ ଦୋଷା ପୁରାଣ, କୃଷ୍ଣ ତାଙ୍କ ସ୍ୱଧାମକୁ ପଳେଇଗଲେ, କେଉଁଠି ବୃନ୍ଦାବନ ଧାମକୁ ପଳେଇଗଲେ, ଯେଉଁଟା ସେ ଜଗତ କୁହାଉଛି, ଯେଉଁଟା ଆନନ୍ଦମୟ ଧାମ କୁହା ପଳେଇଗଲେ ସେ। ତାପରେ ସେ ଚିନ୍ତା କରୁଛନ୍ତି, ମୁଁ ତ ଦ୍ୱାପର ଯୁଗରେ ଗଲି, ତାପରେ ଯେ କଳିଯୁଗ ଆସିଯାଉଛି, ଅଧର ପାପ ଯୁଗ, ତେଣୁ ମୁଁ ଯେଉଁ ଉପଦେଶ ଦେଲି କେଚଡ଼ାକୁ ପାଳନ କରିବି ନାହିଁ କରିପାରିବିନି କୁହାଉଛି, ତେଣୁ ନିଜେ ସେ ଆସିଲେ, ଯେଉଁଟା କହିଲେ ଆଚରଣକୁ ଦେଖାଉଛନ୍ତି, ମୋ କଥା ଚିନ୍ତା କର କୁହାଉଛି। ଗୁରୁଦେବ କୁହନ୍ତି କୃଷ୍ଣ ବିସ୍ମୃତି ମାନେ ଯେଉଁ ସମୟ ହେଉଛି ସେଇଟା ହେଉଛି, ସେଇ ସମୟଟା ହେଉଛି ସବୁଠାରୁ କ'ଣ ଦୁର୍ଦିନ ସମୟ, ବିପଜ୍ଜନକ ସମୟ, ଏ ମନେ ରଖିଛନ୍ତି। ବହୁତ ଦିନ କାଳ ଗୁରୁଦେବଙ୍କ ପାଖରେ ସେବା ଦେଇଛନ୍ତି, ବୁଝିଲେ କି, ବିଶେଷ କରି କ୍ଲାସରେ ମହାପ୍ରଭୁ ଲେଖନ୍ତି, ଏମାନେ ସବୁ ଥାନ୍ତି କୁହାଉଛି, ତେଣୁ ବିପଜ୍ଜନକ ସମୟ କୁହାଉଛି। ଆମେ କୃଷ୍ଣ ବିସ୍ମୃତି ମାନଙ୍କୁ ଏ ଗୋଟା ସୁଯୋଗ ଗୋଟେ ଆଜି ଦେଲେ, ଆମର ସେ ଆମକୁ ସୁଯୋଗ ଦେଇଦେଲେ କୃଷ୍ଣ ସ୍ମୃତି ପାଇଁ, ଆମେ ତ ଏଇଖିଣି ଅନ୍ୟ କିଛି ଚିନ୍ତା କରିଥାନ୍ତି ଇଏ ଗୋଟେ ଧନ୍ଦାରେ, କିନ୍ତୁ ଏଠି ସାଧୁ ସଂଘ କଲେ ଏଠି କୃଷ୍ଣ ଏଇ କୃଷି କଥା କୁହାଉଛି। ତେଣୁ ଏଇ କଥା ମହାପ୍ରଭୁ କହିଦେଲେ, ମନମନା ଭବ କି ଜଣ ମନ ଭିତ ଦୁଷ୍ଟ ମନ ତ ମନର କାମ କ'ଣ ହେଉଛି, ଉଇଲି ଫିଲିଂ ଥିଙ୍କିଂ ଆସେ, ତାହେଲେ ସେ କାମନା କରିବ କଳ୍ପନା କରିବାକୁ ଆଉଛି, ଆଉ ସଂକଳ୍ପ ବିକଳ କରିବ, କିଏ ଯାଉଛି ମନ୍ଦିର, କିଏ ସକାଳୁ ଯାଉଛି, ଶୀତ ଦିନ ହେଇଛି ଆନନ୍ଦରେ ଶୋଇବା ନା, ଆଉ ସକାଳୁ ଗୋଟେ ମନ୍ଦିର କିଏ ଯାଉଛି, ମନ୍ଦିର ଯାହାକୁ ଯାଉ କହିଛୁ ସବୁ ମନ୍ଦିର ଯିବାକୁ ପଡ଼ିବ, ଦର୍ଶନ କରିବାକୁ ପଡ଼ିବ, ପାଖରେ ଅଛ ଯାହା ହଉ ଆମର ଯାଉଛନ୍ତି ପ୍ରଭୁ ଯାଉଛନ୍ତି, ତାଙ୍କର କ୍ଲାସ୍ ଦେଖୁଛି, କି ମଙ୍ଗଳ ଆଡ଼ିରେ ମୁଁ ଦେଖୁଛି, ଆପଣ ମଙ୍ଗଳ ଆଡ଼ି ଚେଷ୍ଟା କରି ଯାଇପାରିବେ, କିଛି ଅସୁବିଧା ନାହିଁ, ଭୋପାଳ ସମସ୍ତଙ୍କର ଅଛି ଆଜ୍ଞା, ଯେଉଁମାନେ ପାଖରେ ଅଛ ଯେଉଁଟା ସୁଯୋଗ ଆପଣ ମିଳିଲା, ଆପଣ ପାଖରେ ରହିବେ ମନ୍ଦିର ପାଖରେ, କାରଣ ଆମେ ପାଖରେ ଅଛୁ ଆମେ ସେ ସୁଯୋଗଟା ମିଳିଛି, ଯେଉଁମାନେ ଦୂରରେ ଅଛନ୍ତି ଆମେ ତା ଅନ୍ୟ, କିନ୍ତୁ ଗୃହସ୍ଥ ହେଇଛ ଏ ପାଖରେ ଅଛି ପ୍ରତିକୂଳ ମନ୍ଦିରକୁ ଯାଅ, କିନ୍ତୁ ତାପରେ ବୁଝିପାରିବ ପ୍ରକୃତରେ କେତେ କୃପା ଭଗବାନ ଆମ ପାଇଁ କରିଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ଉପରେ ଯେତେବେଳେ ଆସିଲେ ସେଇ କଥା ଚିନ୍ତା କରୁଛନ୍ତି, କେମିତି ମୁଁ ଆଚରଣ କରି ଶିଖାଉଛନ୍ତି, ଆପଣ ଆଚରଣ ଧର୍ମ ଅପେକ୍ଷା ଶିଖା ଆଚାର୍ଯ୍ୟ ସେ ସେ ଆଉଛନ୍ତି, ଆମେ ଆଚରଣ କରିବାକୁ ଆମେ ହେଇପାରିବ, ଆଉ ଇଏ ଗୋଟିଏ ପଥଟା ପ୍ରଭୁପାଦ କହିଛନ୍ତି, ଏ ଯେଉଁ କୃଷ୍ଣ ଚେତନା କହୁଛି ଇଟ୍ ଇଜ୍ ସଫ୍ଟ ରେଜର୍ସ ପାଥ, କାରଣ ହେଉଛି ଯେମିତି କହୁଛି କୁର ଧାରଣା, ଆମେ ଦାଢ଼ି କାଟୁଛ, ଯଦି ଖୁରଟା ଟିକେ ବାଜିଗଲା କଟିଯାଉଛି ନା, ସେଥିପାଇଁ ଆମକୁ ଅତ୍ୟନ୍ତ ସାବଧାନ ହେବାକୁ ପଡ଼ିବ। ଉତ୍ସାହନ ନିଶ୍ୟାତ ଝର୍ଜାତ ତତ୍କମାତ ସଙ୍ଗ ତ୍ୟାଗାତ ଶତାବ୍ଦୀ ସର୍ବୀର ଭକ୍ତି ପଡ଼େ। ଛଅଟା ଜିନିଷ କଥା ହେଉଛି, ଆମେ ଏବେ ଉତ୍ସାହିତ ହେବାକୁ ପଡ଼ିବ। ନାଇଁ ଯିବା, ଗୁରୁଦେବ କହିଛନ୍ତି ଆମକୁ ଯିବାକୁ ପଡ଼ିବ, ମଙ୍ଗଳାରତୀ ହେଉ ଟାଟେନ୍, ଦର୍ଶନାର୍ଥୀ ହେଉ ଟାଟେନ୍, କାରଣ ଆମ ମଙ୍ଗଳ ପାଇଁ ଦାୟିତ୍ୱ ସେ ନେଇଛନ୍ତି ନା, ସେ ଦାୟିତ୍ୱ ନେଇଛି ଉଦ୍ଧାର କରିବାକୁ, ସେଇଟା ହେଉଛି ବଡ଼ କଥା। ଦାୟିତ୍ୱ କିଏ ନେଇଛନ୍ତି? କୃଷ୍ଣ ଯେ ତୁମାର, ଯାହା କୁହା ହେଉଛି କୃଷ୍ଣ ଦେଇଛ ବାହାରେ ତୁମାର, ଆମର କିଛି ଶକ୍ତି ନାହିଁ, ତାଙ୍କର କୃଷ୍ଣ ହେଉଛି ତାଙ୍କର, ଆମର କିଛି ଶକ୍ତି ନାହିଁ ଆଜ୍ଞା, ଆମେ କେବଳ ତାଙ୍କ ଦାସାନୁ ଦାସ, ତାଙ୍କ କଥା ମାନିବାକୁ ପଡ଼ିବ। ତେଣୁ ଏଇଟା ନିଶ୍ଚୟ ନିଶ୍ଚିତ ଭାବରେ ମଧ୍ୟ ହେବ। ଏ ଗୋଟେ ରବିବାର ପ୍ରୋଗ୍ରାମ ହେଉଛି, ଗୋଟିଏ ଦିନ ଆମକୁ ସୁଯୋଗ ଦିଆହେଉଛି, ଆମେ ଦୁଇ ଘଣ୍ଟା ପାଇଁ ଯାଇପାରିବାନି। ନାହିଁ, ରବିବାର କେତେ କାମ ଅଛି, ଗୋଟିଏ ସପ୍ତାହରେ ଗୋଟିଏ ରବିବାର ପଡ଼ୁଛି, ତାର ହଜାର ପ୍ରକାର ମାର୍କେଟିଂ ଅଛି, ବିଭିନ୍ନ ପ୍ରକାର ବରାଦ ଅଛି, ବନ୍ଧୁବାନ୍ଧବ ଆସିଲାଣି, କିଏ ଯାଉଛି ଦରକାର ବୁଝିଲେ କି? ହଁ, କିନ୍ତୁ ମୁଁ କହୁଥାଏ କିଛି ନାହିଁ, ମାସକୁ ତ ସାତଟି ଚାରିଟା ରବିବାର ପଡ଼ୁଛି, ହଁ ଗୋଟେ ରବିବାର ଆସ, ଯଦି ନ ଆସ ଦୁଇ ମାସରେ ଥରେ ଆସ, କାହାର ଦେଖା ହେଉଛି? ଆମେ କହିବା କଥା କହୁଛୁ, ଗୁରୁଦେବ ଥିଲେ ନ ଆସିଲେ ସେ ଦେଖୁଥିଲେ, ସେ କାହିଁ ଆସିଲେନି, ସେ ପ୍ରକାର କରୁଥିଲେ କେଜଣ ଅଛନ୍ତି ସେଇଠି, ସେ ଯେଉଁ ସମାଧି ମନ୍ଦିର ହେଇଛି ବର୍ତ୍ତମାନ ଆମେ ଦେଖୁଛନ୍ତି, ସେଇଠି ସେ ବସିଲେ, କିଏ ଗଲା କିଏ ଆସିଲା ସବୁ ସେ ଦେଖୁଛନ୍ତି। ଆମେ ଭାବିବା ଗୁରୁଦେବ ତ ଅପରଘଟା ହେଇଗଲେ, ସେ କ'ଣ ଦେଖୁଛନ୍ତି? ନ, ସେ ଦେଖୁଛନ୍ତି, ଆମର ସେ ପ୍ରକାର ଫିଲିଙ୍ଗ ଆସୁଛି, ମୁଣ୍ଡିଆଟି ମାରିଦେଇ ଯିବା ଗୁରୁଦେବଙ୍କୁ, କାରଣ ଗୁରୁଦେବ ଦେଖୁଛନ୍ତି, ଫେରିଲାବେଳେ ମୁଣ୍ଡିଆଟି ମାରିଦେଇଯିବା। ଯଦି ଦିନେ ନ ଆସୁଛୁ ତାହେଲେ ସେ ଚିନ୍ତା କରୁଛନ୍ତି। ମୋର ସେଟା ମନ ଅଭିଜ୍ଞତା କହୁଛି, ମୋତେ କହିଲେ ଥରେ ଆମେ ତ ଆସୁ, ମୁଁ ଥରେ ଆସିଲି, ଆମର ତ ବହୁତ ପ୍ରକାର ଘରେ ସମସ୍ୟା ଅଛି, ଅଫିସ ସମସ୍ୟା ଅଛି, କାହାକୁ ଗୋଟେ ପଠେଇଲେ ଘରକୁ, ଘରକୁ ଗଲା ପରେ ସେମାନେ ଗୁରୁଦେବ ଡାକୁଛନ୍ତି, ମୁଁ ସେଠି ଯାଇ ପହଞ୍ଚିଲି, କହିଲେ କାହିଁକି ତୁମେ ଆସିଲାନି ଆସ, ମୁଁ କହିଲି ଘରର ତ ଅସୁବିଧା ସବୁ ଅଛି ଆଉ, ନା ଆମେ ଜାଣିପାରିଲୁନୁ ବୁଝିପାରିଲୁ, ମୁଁ ତାଙ୍କୁ ଏତିକି ତା କହିଥିଲି। ମୁଁ କହିଲି ଆଜ୍ଞା ଆପଣ ଆଉ ଘରକୁ ମୋର ପଠେଇବେନି ଲୋକ ଭକ୍ତମାନେ, ମୁଁ ଗଲେ ଆପଣ କହିଦେଇଛି। ମୁଁ ଦେଖିଲି ଏଇଟା ହେଉଛି ଭଲ କଥା ବୁଝିଲେ, ତେଣୁ ଆପଣମାନେ ଯେବେ ନ ଆସିବେ ଗୁରୁଦେବ ବସୁଛନ୍ତି, ସେ ଅନେଇଛନ୍ତି, ଆଜ୍ଞା ମୁଁ କାଲି ଆସିପାରିବି, ଆପଣ ଦେଖନ୍ତୁ ଆପଣ କେତେ ଏଇଟା ମଙ୍ଗଳ ହେବ, ତେଣୁ ଆମେ ସେଇଟାକୁ ମନ ରଖିବା କରିବୁ। ଏ ଶିକ୍ଷାଟା ଆମେ ଶିଖିଛୁ ଗୁରୁ ବୁଝେ, ଉତ୍ସାହ କେତେ ସେବା ଆସି କରିଛନ୍ତି ବର୍ତ୍ତମାନ ପ୍ରଭୁ। ରବିବାର ଦିନ ଆମେ ଯାଉ କେଉଁଠିକି, ମାନେ ଗଦେଇକିରି ଯାଉ, ରବିବାର ଦିନ ଛୁଟିରେ କାମ ରହନ୍ତୁନି, ଗଦେଇକିରି କାହିଁ ଯାଉ, ଏଇଟା ଅର୍ଡ଼ର ଦେବ ଗୁରୁଦେବ ଯାଅ, ସେ ମନ୍ଦିର କାର୍ଯ୍ୟ କର, ତାଙ୍କ ପାଇଁ କରୁଥାଏ, କିଏ କରୁଛି? ଗୁରୁଦେବ କରୁଛନ୍ତି, ଆମର କି ଯୋଗ୍ୟତା ନାହିଁ, ପଇସା ପତ୍ର ସିଏ ଆଣୁଛନ୍ତି, ଆମକୁ କାଲି ମଗେଇଛନ୍ତି। ସେଠି କହନ୍ତି ପ୍ରଭୁପାତ, କହନ୍ତି ଗୁରୁଦେବ, କହନ୍ତି ପ୍ରଭୁପାତ ଗୋଟେ ଫ୍ୟାକ୍ଟ୍ରି ଖୋଲିଛନ୍ତି ବୁଝିଲେ, ସେ ଫ୍ୟାକ୍ଟ୍ରିରେ ଖାଲି ଏଭଳି ହେଇଗଲା, ଆଉ ଅସୁବିଧା କିଛି ନାହିଁ, ଇଉଲ୍ଟାକି ଅଲୱେଜ୍ କରିଥିଲେ, ତା ଫ୍ୟାକ୍ଟ୍ରିର ମାଲିକ ହେଉଛନ୍ତି ବୁଲିଦେବ ନା, କୃଷ୍ଣ ହେଉଛନ୍ତି, ତାଙ୍କ ଫ୍ୟାକ୍ଟ୍ରି ଚାଲିବ କେମିତି ଆଣିବ। ତେଣୁ ବର୍ତ୍ତମାନ ଦେଖୁଛନ୍ତୁ ମନ୍ଦିର ହେଲାଣି 91ରୁ ମନ୍ଦିର ହେଇଗଲାଣି ବୁଝିଲେ, ବର୍ତ୍ତମାନ ସୁଦ୍ଧା ମଧ୍ୟ ଆପଣ ଦେଖୁଛନ୍ତି କେତେ ଭକ୍ତ ଆସି କେତେ ଗଲାଣି ତା ଠିକ୍ ନାହିଁ, କିନ୍ତୁ ଦେଖିଲା ବେଳକୁ ମନ୍ଦିରରେ ଭକ୍ତର ଅଭାବ, ସେବାର ଅଭାବ ହେଉଛି, ଆମେ ସେଟା ଅନୁଭବ କରୁଛୁ, କେତେ ଯୋଡ଼େ ଗୋଟେ ଦେଉଛନ୍ତି। ସେଥିପାଇଁ ଏ ହେଉଛି ମହାପୁରୁଷଙ୍କର କୃପାମୟ ଭାବୁଛି, ତେଣୁ ଅଶେଷ କୃପା ସେ କରୁଛନ୍ତି। ତେଣୁ ଆମେ ଯଦି ତାଙ୍କ ସଂସ୍ଥାରେ ଯୋଗଦାନ କରିବା, କହିସାରିଲେଣି ଅଲରେଡ଼ି ଯଦି ଏଇଟା ହେଉଛି ଅପସମ୍ପ୍ରଦାୟ, ଏଇଟା ଶୁଦ୍ଧ ସମ୍ପ୍ରଦାୟ କୁହାହେଉଛି, ଯେଉଁ ଚାରି ଆଚାର୍ଯ୍ୟ କଥା କହିଲେ ଚାରି ସମ୍ପ୍ରଦାୟ କହିଲେ, କିନ୍ତୁ ଆମର ଏ ଯେଉଁ ବ୍ରହ୍ମମାଧ୍ୟ ଗୌରୀ ସମ୍ପ୍ରଦାୟ ଯେଉଁ ଚୈତନ୍ୟ ମହାପୁରୁ ଆସିଥିଲେ, ସେ ସବୁ ସମ୍ପ୍ରଦାୟକୁ ନେଇକିରି ସମନ୍ୱୟ କରିଛନ୍ତି, ସବୁ ସମ୍ପ୍ରଦାୟ ସମନ୍ୱୟ କରିଛନ୍ତି। ତେଣୁ ସେଇଟା କୁହାହେଉଛି ମହାପ୍ରଭୁଙ୍କର ଯାହା କୁହାହେଉଛି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ, ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ କୁହାହେଉଛି। ତେଣୁ ଅନ୍ୟ ସମ୍ପ୍ରଦାୟରେ ଆପଣଙ୍କର ମାଇନସ୍ ପଏଣ୍ଟ ପ୍ଲସ୍ ପଏଣ୍ଟ ଯାହା କୁହାଯାଇଛନ୍ତି ପ୍ରଭୁ ତାଙ୍କର ରେକର୍ଡ଼ କରି ଆଣିଛନ୍ତି ବୁଝିଲେ, ଜଣାଙ୍କ ଦ୍ୱାରା। ତେଣୁ ପ୍ରକୃତରେ ଆମ ଏ ସମ୍ପ୍ରଦାୟ ସବୁ କିଛି ଅଛି, ନିକଟ ତେଣୁ ଆମେ ଭାଗ୍ୟବାନ, ବିଶେଷ କରି ଏ ସମ୍ପ୍ରଦାୟରେ ଆମେ ଯୋଗଦାନ କରୁଛୁ। ଆହୁରି ଭାଗ୍ୟବାନ ଯେ ପ୍ରଭୁପାଦ ତାଙ୍କୁ ଆମେ ଇସ୍କନ ପ୍ରତିଷ୍ଠାତା, ତାଙ୍କୁ ଆଚାର୍ଯ୍ୟ ହିସାବରେ ଗ୍ରହଣ କରୁଛୁ, ତାଙ୍କ ସମ୍ପ୍ରଦାୟ ଅଛୁ। ସମସ୍ତଙ୍କୁ ଏସବୁ ଜିନିଷ ସବୁ କରିବାକୁ ପଡ଼ିବ। ତେଣୁ ଆମର ମହାତ୍ମା ଉପରେ ସମସ୍ତ ବହୁତ ସୁନ୍ଦର ଭାବରେ କହିଲେ ଆମର ମହାତ୍ମା। ତେଣୁ ଆମର ଯାହା ଗୀତାରେ କହିଲେ, ଅଭିଜେତ ସୁଧୁରାଶା ଭଜତେ ମା ଅନ୍ୟନ୍ୟ ସାଧୁରବ ସମନ୍ତ। କୃଷ୍ଣ କହିଲେ ଅଭିଜେତ ସୁଧୁରା ଅତ୍ୟନ୍ତ ଦୂରାଚାରୀ ଅତ୍ୟନ୍ତ ପାପାଚାରି ହିତ କିନ୍ତୁ ସେ ତ ଅନ୍ୟାନ୍ୟ ଭାବରେ ହଁ ସମାତ୍ମା ସୁଦୁର୍ଲଭ ସିଏ ଯେ ଅନ୍ୟାନ୍ୟ ଭାବରେ ମୋର ଭୋଜନ କରୁଛି ମହାତ୍ମା ହେଇଯାଉଛି। ମହାତ୍ମା ପାଇଁ ଏଇ ସ୍ଥାନ ମହାତ୍ମା ଆମେ କାହାକୁ କହୁଛୁ? ପଲିଟିକାଲ ହେଡ୍ ହେଇଗଲା ଆମ ଘେଡ ଶୁଣ ମହାତ୍ମା ହେଇ ଯିଏ ଭୋଜନ କରୁଛି ଗୁରୁ ଭାବ ସେଇ ମହାତ୍ମା ଆମର ଦ୍ୱାଦଶ ମହାଜନ ମହାତ୍ମା କୁହାଉଛି। ଏଇ କଥା ଗୀତାରେ କହିଛନ୍ତି ତାକୁ, କିନ୍ତୁ ତାକୁ ପ୍ରମାଣ କରିକି ପ୍ରାକ୍ଟିକାଲ ଫିଲ୍ଡରେ ଦେଖିଦେଇଛନ୍ତି ପ୍ରଭାତ। ଏଇମାନଙ୍କୁ ସେ ମହାତ୍ମା କୁହାଉଛି କେତେ ଭଜନ। ଆମର ଗୁରୁଦେବ କହନ୍ତି ତୁମେ ମୋ ଗୁରୁଙ୍କର ଶିଷ୍ୟ ହେଇପାରିବ ନାହିଁ। କ'ଣ କାରଣ ତା ଆପଣ ପ୍ରଭାତ ଥିଲେ ଆପଣ ଶିଷ୍ୟ ହେଇପାରୁନଥାନ୍ତି କହୁନାହାନ୍ତି? କାହିଁକି ଏକଥା କହିଲେ କିଏ ଜାଣିଛନ୍ତି କାହିଁକି ଏକଥା କହିଲେ? ସେ କହିଲେ ମୋ ଗୁରୁଙ୍କ ଶିଷ୍ୟ ହେବା କହିଲେ ଲକ୍ଷ୍ୟପତି ହେବା କଥା। କେତେଜଣ ଲକ୍ଷ୍ୟପତି ଅଛନ୍ତି? ହଁ କଣ ଲକ୍ଷ୍ୟପତି ପ୍ରଦାନ ହଉଛ ତ? ସେ ଲକ୍ଷ୍ୟପତି କହିନାହାନ୍ତି, ତାଙ୍କର ହଉଛି ଦିନକୁ 1,00,000 ନାମ କରିବ। ଏ ହଉଛି ଗୁରୁ ତତ୍ତ୍ୱ। ତେଣୁ ଭକ୍ତି କେତେଜଣ ଶିଷ୍ୟ ଅଛନ୍ତି କହୁନାହାନ୍ତି? ଆମେ ଯେଉଁମାନଙ୍କୁ ଦେଖିଛୁ ସେମାନେ କେତେ ଶକ୍ତିଶାଳୀ। କେତେ ଘଣ୍ଟା ଲାଗୁଥିଲା ଜଗତ ପକାଇବାକୁ କୁହନ୍ତୁ? 8 ଘଣ୍ଟା। 8 ଘଣ୍ଟା ସେମାନେ ଜପ କରିବେ ସେ ଲକ୍ଷ୍ୟ। ଆମେ ସେ ପ୍ରକାର ଲକ୍ଷ୍ୟ ଦେବାକୁ ଚାହିଁ କଥା ଜପ ଯେତେ କରିବୁ କେତେ ବୁଝିପାରୁଛନ୍ତି? ତେଣୁ ଏ ଗୁରୁଦେବ ସେଟା କୁହନ୍ତୁ ମୋ ଗୁରୁଦେବ, କିନ୍ତୁ ପ୍ରପା ଦେଖିଲେ ତ କଳି ଯୁଗ ନା, ଏଠି କିଛି କରିବେନି। ତେଣୁ ସେ ଏତେ କମେଇ ଦେଲେ ଏ 16 ଜଣଙ୍କୁ ଜପ 8 ଘଣ୍ଟାରୁ 2 ଘଣ୍ଟା ଆସିକି କରେଇଦେଲେ ସେ। ଇଏ ହେଉଛି ମହାନ କୃପାଳ। କିଏ ମହାପ୍ରଭୁଙ୍କ ଆହୁରି କୃପାଳ ହେଇଗଲେ ପ୍ରଭୁପାଦ ହେଉଛି ନାଇଁ। ସବୁ କାମ କର, ଗୃହେ ଥାକ ବନେ ଥାକ ସଦା ହରି ବୋଲି ଠାକୁର କୁହାଉଛି। ଇଏ ହେଉଛନ୍ତି ଅତ୍ୟନ୍ତ କୃପାମୟ ହେଉଛନ୍ତି ପ୍ରଭୁପାଦ କୁହାଉଛି। ବୁଝିପାରୁଛ? ଆପଣ ଟାଇମ୍ ହେଇଯିବନି ବୋଧେ ନା? ହଁ ତେଣୁ ଏସବୁ କଥା ଆଗକୁ ଆପଣମାନେ ସବୁ ଭଲ ଯୋଉଟା ଉତ୍ସାହନ ନିଶ୍ଚାସ ଧୈର୍ଯ୍ୟାତ ଧୈର୍ଯ୍ୟାତ କହିବାର ତାତ୍ପର୍ଯ୍ୟ ହେଉଛି ବୁଝିବାର ବାଧା ବିଘ୍ନ ଆସିବ, ଏତେ ଦୁଃଖ ଆସିବ ଆପଣ ସହି କରିପାରିବେନି ଜୀବନରେ। ପ୍ରାକ୍ଟିକାଲି ଆମେ ଦେଖୁଛୁ ସାଂସାରିକ ଜୀବନ ଯେଉଁମାନେ ଗୃହସ୍ଥ ଅଛନ୍ତି ସେମାନେ କେତେ ଦୁଃଖ ଆସୁଛି। ଯାହା ଗୁରୁଦେବ କହନ୍ତି ଯେ ବଡ଼ ମାନେ ପ୍ୟାଣ୍ଟ ସାର୍ଟ ପିନ୍ଧି ଜୋତା ପିନ୍ଧିଛି, ତୁ ଜୋତା କେଉଁ ଜାଗାରେ କଣ୍ଟା ପଶି ତା ପିଚି କରୁଛି ଯେ ପିନ୍ଧି ସେ ଜାଣୁଛି ନାଇଁ। ବାହାରକୁ ବଡ଼ ହେ ସେଇ କଥାଟା ଗୁରୁଦେବ କହନ୍ତି। ତେଣୁ ଭୌତ ଜୀବନରେ ବହୁତ ଦୁଃଖ ଆଜ୍ଞା ଆସିବ, ବାହାରକୁ ଆମେ ଦେଖିହେଉଛୁ ବହୁତ ଦୁଃଖ ଆସିବ, କିନ୍ତୁ ଦୁଃଖଟା ହିଁ ଯାହା କହିଯାଉଛି ତତ୍ୟ ଅନୁକମ୍ପା ସୁସମୀକ୍ଷମାନ ଭୁଜାନ ଏବା ତ କୃତଜ୍ଞ ଉଦ୍ଭାବ ବୋଲି ସ ମୁକ୍ତିପତି ଦାୟଭାର। ଏ ଯେଉଁ ଦୁଃଖଟା ଆସୁଛି ଏ ଦୁଃଖଟାକୁ ଆମେ ଭାବିବା ପାରିବାର ଜୀବନରେ ସମସ୍ତେ ବହୁତ ଦୁଃଖ ଆସୁଛି, ପିଲା ଅସୁସ୍ଥ ହେଉଛି, କାହାର ପିଲା ମରିଯାଉଛି, ବହୁତ ପନିପରିବା ଦୁଃଖ ତ ବହୁତ, କିନ୍ତୁ ଆମେ ଭାବିବା ଇଏ ହେଉଛି ଭଗବାନ, ଏଇଟା ହେଉଛି ଆଶୀର୍ବାଦ ବୋଲି ଭାବିବାକୁ ପଡ଼ିବ। କାହିଁକି ଏଇଟା ଆରେ ଏହାଦ୍ୱାରା ଆମେ ଅତ୍ୟଧିକ କ'ଣ ଦୁଃଖ ଆସିଲେ ଆମେ ସହନଶୀଳତା ବଢ଼ିବ। ମୋର ଆହୁରି କିଛି ବହୁତ ଭୋଗିବାର ଥିଲା, ଭଗବାନ କୃଷ୍ଣ ଆମକୁ ଗୋଟେ କଳ୍ପ ଦେଇଦେଲେ ସ ମୁକ୍ତିପଦ ଦାୟଭାବ। ମୁକ୍ତିପଦ ଦାୟଭାବ କ'ଣ ତା ଅର୍ଥ କ'ଣ? ମୁକ୍ତି ପାଇବା ପାଇଁ ସେ ଉପଯୁକ୍ତ ହେଇଗଲେ ବୁଝିପାରୁଛନ୍ତି? ଦାୟଭାବ ମାନେ ଉତ୍ତରାଧିକାରୀ, ଆମେ ବାପାର ସମ୍ପତ୍ତିର ଆମେ ମାଲିକ, କାରଣ ଉତ୍ତରାଧିକାରୀ। ତେଣୁ ଯିଏ ଏଇ ସହ କରି ଭଜନ କରୁଛି ଦାୟମାନ ବାକ୍ୟରେ ଭଗବାନ ଭଜନ କରୁଛି ବୁଧବାର ଗୋପୀ, ତାହେଲେ ସେ ମୁକ୍ତିପଦ ଦାୟବାର, ତାର ଅର୍ଥ ହେଉଛି ସେ ବାପାଙ୍କ ସମ୍ପତ୍ତି ଲାଭ କରିପାରିବ, ଅର୍ଥାତ୍ ଭଗବତ ଧାମ ଯାଇପାରିବ। ଆରେ ବାପା ସମ୍ପତ୍ତି ପାଇବା କେମିତି, ଭଗବତ ଧାମ ଯିବାକୁ ପଡ଼ିବ ନା ଆଉ ହଁ ନା, ଏ ସମ୍ପତ୍ତି ଏ ବାପା କିଏ ବାପାକୁ ଯାଇପାରିବ, ସେଥିପାଇଁ ପ୍ରଚେଷ୍ଟା କରିବା ପଡ଼ିବ। ସେଠି ହେଉଛି ବଡ଼ କଥା ହେଉଛି ଉତ୍ସାହ ନିଶା ଧୈର୍ଯ୍ୟ ତତ୍ତ୍ୱ କର୍ମ, ଯେଉଁ କଥା ଗୁରୁଦେବ କହିଲେ ଶାସ୍ତ୍ର ସେଇ ଅନୁସାରେ ଆମେ କର୍ମ କରିବାକୁ ପଡ଼ିବ, ଏ ସାଧନ ଭକ୍ତି କରିବାକୁ ପଡ଼ିବ। ତାପରେ ସଙ୍ଗ ତ୍ୟାଗ, ସାଧୁ ସଙ୍ଗ କର, ଅସ ସଙ୍ଗ ତ୍ୟାଗ କର। ଅସ ସଙ୍ଗ ବୋଲି କ'ଣ, ସ୍ତ୍ରୀ ସ୍ୱାମୀ ସେଇ ସଙ୍ଗରେ ସଙ୍ଗ କରାହଉଛି, ଆମେ ଚବିଶ ଘଣ୍ଟା ଭିତରୁ କେତେ ଘଣ୍ଟା ଆମେ ସତ୍ସଙ୍ଗ ଖୁବ କମ୍ ସମୟ କରୁଛୁ। ସେଥିପାଇଁ ସଙ୍ଗ ଅର୍ଥ କ'ଣ କୁହନ୍ତୁ, ସଙ୍ଗ ମାନେ କ'ଣ, ସଙ୍ଗ ମାନେ ଭାବକୁ ଗ୍ରହଣ କରିବା, ଇଏ ହେଉଛି ପ୍ରକୃତ ତାର ଅଚର ଭାବ। ଜଣେ ସାଧୁ ସଙ୍ଗ କଲେ ସାଧୁର ଭାବକୁ ଆମେ ଗ୍ରହଣ କରୁଛୁ, ସେଇଟା ସଙ୍ଗ କୁହାଯାଏ। ଜଣେ ଅସାଧୁ ସଙ୍ଗ କଲେ ଅସାଧୁର ଭାବ, ଆମେ ଟିଭି ସିନେମା ସବୁ ଦେଖୁ ଯାହା କରୁଛୁ ସେଇ ଜିନିଷଟା ଭାବଟା ଗ୍ରହଣ କରୁଛୁ, କିନ୍ତୁ ସାଧୁ ସଙ୍ଗରେ ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ଚାହିଁ ସଂସାର ଯେମିତି ଆର ଫୋନ ବସ୍ତୁ ନାହିଁ, ସାଧୁ ସଙ୍ଗେ କୃଷ୍ଣଙ୍କ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଏ ସଂସାର ଦୁନିଆ ଗଲେ ଏଇ ସାଧୁ ସଙ୍ଗ କର, ବୁଝିପାରୁଛନ୍ତି, ସାଧୁ ସଙ୍ଗର ଆମେ ସେଥିରେ ଶିଥିଳତା ପ୍ରଦର୍ଶନ କରିବା ନାହିଁ, କାରଣ ସେଦିକରେ ଅବରୋଧ କରିବାକୁ ଗଲେ ଅନେକ ଜିନିଷ ଆମକୁ ତ୍ୟାଗ କରିବାକୁ ପଡ଼ିବ, ବୁଝିପାରୁଛ, ଅନ୍ତିମ ଲକ୍ଷ୍ୟ ହେଉଛି ବହୁତ ବ୍ୟାଗ ନାହିଁ, ତେଣୁ ସେଥିପାଇଁ ଦିଆଗଲା କ'ଣ ଅନ୍ତିମ ସମୟ, ମାମ ସ୍ମରଣ ମୁକ୍ତା ତେଜନ୍ତେ କଳଭ୍ରମ ସମ୍ଭବ, ମୋତେ ଚିନ୍ତା କରିକି ସେ ସ୍ପରିଆ ସମୟ ସେଇ ସମୟରେ ମୃତ୍ୟୁ ସମୟଟା, ବୁଝିପାରୁଛ, ମୃତ୍ୟୁ ସମୟଟା ହେଉଛି ପରିଗା ସମୟ, ସେଇ ସମୟରେ ଯଦି କୃଷ୍ଣ ଚିନ୍ତା ଆସିଗଲା ତାହେଲେ ତୁମେ ତାଙ୍କ ପାଖକୁ ଯିବ, ଯଦି ଇତର ଭାବନା ଆସିଗଲା ଇତର ଯଦି ପାଇବ ତାର ପ୍ରମାଣ କିଏ, ଭରତ ମହାରାଜ, ଭରତ ମହାରାଜ ସଂସାର ଭିତରେ ରାଜା ସେ ଥିଲେ, ବୁଝିପାରୁଛନ୍ତି କେତେ ବିରାଟ ରାଜା ସେ ଥିଲେ, କିନ୍ତୁ ଯୁବକ ଅବସ୍ଥାରେ କୁହାହଉଛି ତାଙ୍କର ସମସ୍ତ ତ୍ୟାଗ କଲେ ମଳବତ, ମଳବତ କ'ଣ, ମହିଳା ଉପରେ ସବୁ ଧନ ସମ୍ପତ୍ତି ତାଙ୍କ ତାଙ୍କ ଅକ୍ଷୟ ରାଜକୋଷ ଥିଲା, ସୁନ୍ଦରୀ ସ୍ତ୍ରୀ ଥିଲେ, ସବୁ ତ୍ୟାଗ କରିକି ପଳାଇଲେ, କାହିଁ ଗଲେ ଭଗବାନ ପାଇବା ପାଇଁ, ଯାଇକିରି ତପସ୍ୟା କଲେ, ବୁଝିପାରୁଛନ୍ତି, ଦେଖିଲେ ଯେ ଯେଉଁ ଗଣ୍ଡୁକୀ ନଦୀ ଥିଲା, ଆପଣମାନେ ଯାଇଥିବେ ସେ ଗଣ୍ଡୁକୀ ନଦୀ ଦେଖିଲେ ତ, ଯାଇଛନ୍ତି ତ, ଆମ ନିଷ୍କର୍ଷ ଯେଉଁ ଯାଉଛୁ ଆମେ ଦେଖନ୍ତୁ ସେ ଗଣ୍ଡୁକୀ ନଦୀ ଉପରେ ଅଛି, ସେ ଶାଳଗ୍ରାମ ଗ୍ରାମରେ ଗଣ୍ଡୁକୀ, ଆମେ ଅବଶ୍ୟ ଗଣ୍ଡୁକୀ ବଜାଇନୁ ସେଇଠି ସେ ନଦୀଟା ଦେଖିଲୁ, ସେ ସଙ୍ଗରେ ଆସିଲୁ ଆଉ ବିଷ୍ଣୁ ଯାଉଛୁ, ଗଣ୍ଡୁକୀ ନଦୀ ଯେଉଁଟା ଥିଲା ଯେଉଁଠି ଶାଳଗ୍ରାମ ଶିଳା ମିଳୁଛି ନେପାଳରେ, ଆଉ ଇଏ ଶାଳଗ୍ରାମ ଶିଳା ତ ସାକ୍ଷାତ ଭଗବାନ କୁହାହେଉଛି, ବୁଝିପାରୁଛନ୍ତି, ସେ ସେଠି ଯେଉଁ ଜଳ ଆସୁଛି ଯେଉଁ ପଥର ଅଛି ସେଟାକୁ କହୁଛି ବଜ୍ର କୀଟ କୁହାହେଉଛି, ସେ ଶାଳଟାକୁ ସେ ପଥରଟା କାଟିକି ଶାଳଗ୍ରାମ କରୁଛି, ତାହା ନୃସିଂହ ବହୁଛନ୍ତି, ଅନ୍ୟାନ୍ୟ ସବୁ ବିଭିନ୍ନ ପ୍ରକାର ବିଗ୍ରହ ସବୁ ବାହାରି ଆସୁଛି ଆଉ ଅଟୋମେଟିକ୍ ଅଛି, ଆମେ ଦେଖିଲୁ ସେଠି ସେଠି ନେପାଳରେ ମଧ୍ୟ ବଡ଼ ବଡ଼ ଶାଳଗ୍ରାମ ଅଛି, ସବୁଠାରୁ ବଡ଼ ଶାଳ କ'ଣ ଅଛି ବର୍ତ୍ତମାନ ଇଂଲଣ୍ଡ ମ୍ୟୁଜିୟମ୍ରେ ଅଛି, ଆମର ସେ ବିଦେଶ ଦେଖିଲେ ସବୁଠାରୁ ବିରାଟ ଶାଳଗ୍ରାମ ଅଛି ଇଂଲଣ୍ଡ ମ୍ୟୁଜିୟମ୍ ସେତେବେଳେ, ତେଣୁ ସେ ସେଠି ଯାଇଥିଲେ ସେଠି, କାରଣ ସୁନ୍ଦର ଜାଗା ସେଠି ପବିତ୍ର ଜାଗାରେ ଧ୍ୟାନ କରିବାକୁ, ସକାଳେ ଗଣୁ ନଦୀ କତିରେ ସେଥିରେ ବସିଲେ ଦେଖିଲେ ଯେଉଁଟା ମୁର୍ଗୁଣୀ ଅନ୍ତଃସତ୍ତା ଥିଲା ସେ ପାଣି ପିଉଛି, ସେହି ସମୟରେ ବିଶ୍ୱଜନ୍ତ ଜଳେ ପାଗଟି ରଣି ଛୁଟୁଛି, ଏ ମୁର୍ଗୁଣୀଟି କ'ଣ ହେଲା ଭୟଭୀତ ହେଇଯାଇଛି, ତେଣୁ ସେ ନଦୀଟାକୁ ଲମ୍ବ ପ୍ରଦାନ କରିବାକୁ ଚାହୁଁଛି, କିନ୍ତୁ ଛୁଆଟା ଜନ୍ମ କରିଯାଇଛି, ଛୁଆଟା ବାସି ଯାଉଛି, ଇଏ ସେପଟରେ ମରିଯାଉଛି, ତାପରେ ବର୍ତ୍ତମାନ ତାକୁ ଉଦ୍ଧାର କରେ, କ'ଣ ଭୁଲ କଲେ, କ'ଣ ଜଣେ ରାଜକୀୟ ଲୋକ ସେ କ୍ଷେତ୍ରୀୟ ସେ ତେଣୁ ସେ ଦେଖିଲେ ଗୋଟେ ଛୁଆଟା ଫାଶି ଯାଉଛି, ସାଙ୍ଗେ ସାଙ୍ଗେ ଉଦ୍ଧାର କଲେ, ଉଦ୍ଧାର କରି ଆଣିକି ତାଙ୍କର ଯେଉଁ ଆଶ୍ରମ କୁଟୀର ଥିଲେ ତାକୁ ରଖିଲେ, ତାକୁ ଲାଳନ ପାଳନ କଲେ, ତା ପ୍ରତି ଆସକ୍ତି ହେଇଗଲେ। ଯିଏ ସବୁ ଛାଡ଼ିଥିଲେ ଇଏ ଗୋଟିଏ ଶାବକ ପ୍ରତି ଆସକ୍ତି ହେଇଗଲେ, ଯାହାଫଳରେ ତାଙ୍କର ମୃତ୍ୟୁ ସମୟ ଯେତେବେଳେ ଆସିଲା ସେ ଭାବିଲେ ଏ ଭଗବାନ ଇଚ୍ଛା, ମୁଁ ତାକୁ ପାଳନ ପାଳନ କରୁଥିଲି, ସେ ତ ମୁଁ ଗଲା ପରେ ଆକୁ ବାଘ ଆଳୁ ଖାଇଦେ, ଏତିକି ଚିନ୍ତା କରିଦେଇଛନ୍ତି। ଆମେ କେତେ ଚିନ୍ତା କରୁଛୁ ମୁଣ୍ଡ ଭିତରେ କୁହନ୍ତୁ, କେତେ ଚିନ୍ତା, ପରିବାର ଚିନ୍ତା, ଅନ୍ୟ ଚିନ୍ତା ସବୁ ଯାହା ହେଉନି, ଏ ଚିନ୍ତା କ'ଣ ସହଜରେ ଯିବ କି? ତେଣୁ ସେଥିପାଇଁ ଆମର ଯେଉଁ ଇସ୍କନ କୁହାହେଉଛି ଆମର ହେଲା କ'ଣ, ହାର୍ଟ ଅଫ୍ ଡାଇ, ହାର୍ଟ ଅଫ୍ ମରିବା କେମିତି, ସେ ଆର୍ଟଟା ଶିଖିବାକୁ ପଡ଼ିବ ଆମର। ସେ ଯିଏ ଆସୁଛି ଯୋଗୀ ହାର୍ଟ ଅଫ୍ ଲିଭିଂ ଆମର, ହଁ ହାର୍ଟ ଅଫ୍ ଲିଭିଂ ଆମର, ହାର୍ଟ ଅଫ୍ ଡାଇ ଆମେ ହାର୍ଟ ଅଫ୍ ଡାଇଟା ଶିଖୁଛୁ, ମୃତ୍ୟୁ କେମିତି ହବ ସେଥିପାଇଁ ଆମକୁ ଶିକ୍ଷା କରୁ, ବୁଝିପାରୁଛନ୍ତି? ଏଗୁଡ଼ା କିଛି ରହିବନି, ସେଥିପାଇଁ କୁହାହେଉଛି ଏ ଯେଉଁ ସର୍ବେଦ ଭକ୍ତି ପଶି, ଏ ଛଅଟା କଲେ ଆପଣ ଭକ୍ତି ଯୋଗରେ ସବୁ ଜିନିଷ ସବୁ ରହିଛି। ସେଥିପାଇଁ କୁହାହେଉଛି ସୋପଚ ଅପି ଗରିଆ ଯତେ ଜୁହାଗ୍ରେ ବର୍ତ୍ତତେ ନାମ ତୁବ୍ୟମ ତେଥୁ ତପସ୍ ଯୋଗ ଶଶୁ ରାଜିଆ ଭାଗବତରେ ଏ ଶ୍ଳୋକଟା ବହୁତ ସୋପଚ ଅପି ଗରିଆ, ସୋପଚ ମାନେ କ'ଣ, ଇଏ କୁକୁର ମାଂସ ଭୋଜନ କରେ, କୁକୁର ମାଂସ ଲୋକ ବାଟିଲା କୁକୁର ମାଂସ ସବୁ ଭୋଜନ କରୁଛନ୍ତି, ସବୁ ଦେଇଦେଲି ହୋଟେଲ କଲେ କିଏ ଯାଉଛନ୍ତି ସବୁ, ବୁଝିପାରୁଛନ୍ତି? ନାଗାଲାଣ୍ଡ ତ ଆମର ଏଇ ଭାରତରେ ସବୁ ହେଲାଣି ଏସବୁ ଜିନିଷ, ମାଂସ କୁକୁର ମାଂସ ପ୍ରଦାନ କରିଥାନ୍ତି। ତେଣୁ ଯାହା ହଉ ଆମେ କହୁ ସୋପଚ ଅପି ଗରିଆ, ଆମେ ଦେଖିଥିଲୁ ମଣିପୁର ଯାଉଥିଲୁ ସେଠି କୁକୁର ଖାଇବାକୁ ପ୍ରତିକୂଳ ଦେଖିବା ଭଳି ହେବ, ସବୁ କୁକୁର ସଫା, ବୁଝିଲେ କି? ତେଣୁ ଏଠି କୁହାଗଲା ସୋପଚ ଅପି ଗରିଆ, ସେ କୁକୁର ମାଂସ ଗରିଆ ଯତ ଜୁହାଗରେ ବର୍ତ୍ତତେ ନା, ଯାହାର ଜୁହାଗରେ ଜୁହାର କାମ ପ୍ରକୃତ ବୁଝେଇଲେ ଦୁଇଟା କାମ ହେଉଛି କ'ଣ, ଆସୁ ଖାଇବା ଆଉ ତାପରେ କଥା କହିବା, ଯାହାର ଜୁହାଗରେ ଏ ଭଗବାନ ଦିବ୍ୟ ନାମ କୀର୍ତ୍ତ ହେଉଛି, ହରେ କୃଷ୍ଣ ହରେ କୃଷ୍ଣ ଯତ ଜୁହାଗରେ ବର୍ତ୍ତତେ ନାମ ଦୁବ୍ୟମ କେବୁ ତପସ୍ୟ, ସେ ସମସ୍ତ ତପସ୍ୟା କରିବାର ଫଳ ପାଇଛି, ବୁଝିପାରୁଛନ୍ତି? ତପସ୍ୟା କରିବାର ଫଳ କେତେବେଳେ ଥିଲା, ସତ୍ୟଯୁଗ, ସତ୍ୟଯୁଗ ଲକ୍ଷେ ବର୍ଷ ବଞ୍ଚିବ ତପସ୍ୟା କରିବ, କିନ୍ତୁ ଏ କଳି ଯୁଗରେ ଆଉ ଶହେ ବର୍ଷ କିଛି ନା କେହି ବଞ୍ଚନ୍ତୁ କହୁନାହାନ୍ତି, ଏହା ତ ଦିନ ମାନ ସବୁ ଗଲାଣି, ଚାଳିଶ ପଚାଶ କେତେ ଗଲାଣି, ଆମେ ତ ଆସିକି ପାର ହେଇଗଲାଣି, ପାସ୍ କରି ଆସି ଧରିଲାଣି, ବୁଝିଲେ? ଦିନ କୁଆଡ଼େ ଗଲାଣି, କିନ୍ତୁ କ'ଣ କହୁଛନ୍ତି, ତପସ୍ୟାର ଫଳ ପାଉଛି ଯେ ଭଗବାନ ଦେଖନା, ଯୋଉ ଯେଉଁମାନେ ଯୋଗ୍ୟାନୁଷ୍ଠାନ ଫଳ ପାଉଛି, ଯୋଗ୍ୟାନୁଷ୍ଠାନ କେଉଁମାନେ କରୁଥିଲେ, ତେତୀୟ ଲୋକ ବୟସ କେତେ ଥିଲା କୁହବେ, ଯଜ୍ଞ କରିବା ପାଇଁ ଶୁଦ୍ଧ ବ୍ରାହ୍ମଣ ଦରକାର, ଶୁଦ୍ଧ ପାତ୍ର ଦରକାର, ଶୁଦ୍ଧ ଦ୍ରବ୍ୟ ଦରକାର, ଏସବୁ ଯଜ୍ଞ ଦରକାର, କିନ୍ତୁ ତୁମେ ଏଇ ଭଗବାନ ଦିବ୍ୟ ନାମ ଜପ କଲେ ଯଜ୍ଞ ଫଳ ପାଉଛ। ତାପରେ ଦେବୁ ତପସ୍ୟ ଯୋଗ ଷଷ୍ଠ ରାଜା, ଷଷ୍ଠ ମାନେ ପବିତ୍ର ଯୋଉ ସ୍ଥାନରେ ପବିତ୍ର ଜଳରେ ସ୍ନାନ କରିବା, ଆମେ ଯାଉଛୁ କେଉଁଠି ଗଙ୍ଗା ନଦୀରେ ସ୍ନାନ କରୁଛୁ ବା ମହାନଦୀରେ ସ୍ନାନ କରୁଛୁ, ଆଉ ଏଇ ଜାଗାର ଫଳ ପାଇଯାଉଛୁ। ଦେଖନ୍ତୁ ଯେ ସ୍ଥାନେ ବୈଷ୍ଣବ ନାହିଁ ସେ ସ୍ଥାନକୁ ନାହିଁ ଯାଇ କିଲା ବା ହାଟିଆ ଦୂର ଦେଶ, ଯେଉଁଠି ଭଗବାନ କଥା ହଉନି ସେ ଜାଗା କ'ଣ ହେଉଛି, ବୈଷ୍ଣବ ମହୋତ୍ସବ ହଉନି ସେ ଜାଗା ସୁରଶ୍ଳୋକ ହେଲେ ମଧ୍ୟ ତାକୁ ତିଆରି କରେ, ତେଣୁ ସେଥିପାଇଁ ଏଇଠି ଘରେ ରହିକିରି ଭଜନ କରିକି ତୁମେ ଏସବୁ ଫଳ ପାଇଯାଉଛ। ଏ ପୁଷ ତପସ ଯୋଗ ଷଷ୍ଠ ଆର୍ଯ୍ୟା, ଆର୍ଯ୍ୟା ମାନେ କ'ଣ, ଆର୍ଯ୍ୟ ଆର୍ଯ୍ୟ ମାନେ ସବୁ ସିଧା ହେଇଥାଏ ଯାହା ଆଜ୍ଞାକୁ ଆସୁଛି। ତାପରେ କ'ଣ ହେଲା, ବ୍ରହ୍ମାଣ୍ଡ ସମସ୍ତ ବେଦ ସେ ଅଧ୍ୟୟନ କରିଛି, ବୁଝିଲ ଶୁଣନ୍ତୁ ପ୍ରଭୁ, ବେଦ ଅଧ୍ୟୟନ କରିଛି, ଯାହାକୁ ଜାଣିବା କେତେ କଷ୍ଟ, ସର୍ବସ୍ୱ ବେଦେ ଅହଂବେଦ, ଭଗବାନ କୃଷ୍ଣ ଜାଣିଛି ସେ ସବୁ ବେଦ ସେ ଅଧ୍ୟୟନ କରିଦେଇଛି, ତାକୁ ଆଉ ଚାରି ବେଦ ପଢ଼ିବା କଥା ବୁଝିପାରୁଛନ୍ତି। ଅବଶ୍ୟ ଆମର ଶ୍ରୀମଦ ଭାଗବତ ଦିଆଗଲା ସବୁ ବେଦର ଅନ୍ତିମ ଲକ୍ଷ୍ୟ ଶ୍ରୀମଦ ଭାଗବତ, ଚାରି ବେଦ ଉପନ୍ୟାସରେ ଯତ କିଛି ହୟ ତାର ଅର୍ଥ ନୁହେଁ ଆମର ସହ କରିଲ ସଂଶୟ, ବେଦ ସେ ଜାଣିଗଲା, ଆଉ କ'ଣ ରହିଲା, ବ୍ରହ୍ମା ନିଶୁର ନାମ ଯୌବନ ଭଗବାନ ଦୀପ ନାମ କୀର୍ତ୍ତନ କରୁଛନ୍ତି। ଯେଉଁମାନେ ଭଗବାନ ନାମ ନିଷ୍ଠାର ସହିତ କରୁଛନ୍ତି, ଆମକୁ ଦୁଇ ଘଣ୍ଟା ଦିଆଯାଇଛି ସକାଳୁ ସାରିଦିଅ, ଉପରଳିକି ରଖ ନା, ଆଉ କେଉଁ ସମୟ ନାହିଁ, ଦୁଇ ଘଣ୍ଟା କୌଣସି ଚାରିଟାରୁ ଉଠିଲ ତ ଆଗେ ସାରିଦିଅ। ସେ ପ୍ରକୃତରେ ଆପଣ ଦେଖି ଅନୁଭବ କଲେ, ଆଉ ଆମେ ଦିଆଗଲା ତୁଳସୀ ସ୍ୱର ଆମରେ ତୁଳସୀ ସ୍ୱର ରଖିକି ତପ କର, ବୁଝିଲେ ମା, ହଁ ତାହେଲେ ସବୁ ହେଇଗଲ, ସତ୍ୟ ଯୁଗ ଫଳ ପାଇଗଲ, ତୃତୀୟ ଯୁଗର ଫଳ ପାଇଗଲ, ଦ୍ୱାପର ଯୁଗରେ ଫଳ ପାଇଗଲ। ଯେ ଗୁରୁଦେବ କ'ଣ ଆମକୁ ନ ଦେଇଛନ୍ତି କହିଲୁ, ତୋ କଳି ଯୁଗ ଲୋକମାନେ ହେଉଛନ୍ତି ସବୁଠାରୁ ଭାଗ୍ୟବାନ, ଆମେ ଭାଗ୍ୟବାନ କାହିଁକି, ଆମେ କଳି ଯୁଗରେ ସେ ପ୍ରକାର ଗୁରୁ ପାଇଛୁ, ସେ ପ୍ରକାର ସଂସ୍ଥା ପାଇଛୁ, ଯେଉଁ ସଂସ୍ଥା ହେଉଛି ଯାହା କୁହାହେଉଛି ଶୁଦ୍ଧ ସଂସ୍ଥା କୁହାହେଉଛି, ଆଉ କ'ଣ ବାକି ଅଛି, ଆମେ କାହିଁକି ଯିବୁ, ଆମେ ନିଶ୍ଚିତ ଭାବରେ ଗୁରୁଦେବ କହନ୍ତି ଏଇ ଜନ୍ମରେ ଭଗବତ ଆମକୁ ଯିବା, ଡୋଣ୍ଟ ୱେଟ୍, ମା ମାନେ ଭଜନ କରୁଛ ଯେଉଁମାନେ ଆସୁଛନ୍ତି, ଆଜ୍ଞା ମା ଭଜନ କରୁଛନ୍ତି, ପଚାରୁଛୁ ଆପଣ କିଛି ଖରାପ ଭାବେ, ଭଜନ କରୁଛ ମା, ଭଜନ କରୁଛ, ଭଜନ କରୁଛନ୍ତି ଆପଣ, ଏଇଠି ରହି ମାନେ ଯିବାକୁ ଚାହୁଁଛନ୍ତି, କିଛି ଖରାପ ଭାବିବେନି, ବୁଝିଲେ କି, ଆମେ ଆମର କାମ ହେଲା ସେଇଆ ଭଗବତ ଧାମକୁ ଯିବା ଦରକାର, ଯେଉଁଟା ସୁଖାଳୟ, ଏଇଟା ହେଲା ଦୁଃଖାଳୟ, ଜାଣିଲେ ଦୁଃଖ କ'ଣ, ଏଇଠି ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଜନ୍ମ ହେବାଟା ଦୁଃଖ, ମା କୁଖରେ ଥିବା ସମୟରେ ତୁମେ କଥା ଦେଇ ଆସିଥିବ, ଆମର ସେ ପ୍ରକାର ଗୀତ ଅଛି ପ୍ରଭୁ କରିବ, ବୁଝିଲେ ମା କାନ୍ଥରୁ ଗୋପୀରେ ତୁମେ ଦେଇକି ଆସିଥିବ, ଭଗବାନ ସେ ଦେଖା ଦେଇଥିବ, କାହିଁକି ଯେ ବଡ଼ କଷ୍ଟରେ ଭଗବାନ ଡାକିଥିଲ, ତୁମେ ଭଗବାନ ପ୍ରତିଜ୍ଞା କରି ଆସିଥିଲ ମୁଁ ମାତୃପୁର ଗଲା ପରେ ମୁଁ ଭଜନ କରିବି, କିନ୍ତୁ ଯେତେବେଳେ ବାହାରକୁ ଆସିଲ ଆଉ ଭଗବାନ ବର୍ତ୍ତମାନ ସୁଯୋଗ ମିଳିଲା ଆପଣଙ୍କୁ, ଆଜି ପ୍ରଭୁଙ୍କ ଘରକୁ ଆପଣ ଆସିଛନ୍ତି, ଇଏ ଗୋଟେ ସୁଯୋଗ ମିଳି ସାଧୁ ସଂଘ, ଏଠି ଆଉ କିଛି ଆଲୋଚନା ହଉନି, ଏଠି ଆଲୋଚନା ହେଉଛି କେମିତି ଆମେ ଭଗବତ ଧାମ ଯିବା, ମୁଁ କହିଲି ଆର୍ଟ ଅଫ୍ ଡାଇଂ, ମରିବା କେମିତି, ସେ ଶିକ୍ଷାଟା ଦେବା ହେଉଛି, କିନ୍ତୁ ମରିବା କଥା କହିଲା ବେଳକୁ ବୁଝିଲେ ବାବା ଇଏ ଲୋକ କ'ଣ କହୁଛନ୍ତି, ମରିବା କଥା କହୁଛନ୍ତି, ଆଜ୍ଞା ହଁ ନମରିବାର ବ୍ୟବସ୍ଥା କରାହେଉଛି, କିନ୍ତୁ ଏଟାକୁ କରନ୍ତୁ ଆଜ୍ଞା, ଆପଣ କିଛି ଅସୁବିଧା ନାହିଁ, ବୁଝିଲେ ଆପଣ ଆଉ ଆମର ମଧ୍ୟ ସଂସ୍ଥା ତରଫରୁ ଆପଣମାନଙ୍କୁ ଯାହା ଚାହିଁଲେ ମଧ୍ୟ ଦିଆ ହେଇଯିବ, ଯେଉଁମାନେ ଅଛନ୍ତି ସେମାନେ ଜପ କରୁଛନ୍ତି ଶିଖନ୍ତୁ, ଆପଣ ଦେଖିବେ କେତେ ଆନନ୍ଦ ପାଇବେ, ଆଉ ସବୁଠାରୁ ପଦ୍ଧତି ଖାଦ୍ୟ ଆମେ ଖାଉଛୁ, କାହିଁକି ସେଟା କୁହାହେଉଛି, ଦୁଇ ପ୍ରକାର ଜୀବ ଅଛନ୍ତି, ଗୋଟିଏ ହେଲା ମାଂସାସୀ ଆଉ ଗୋଟେ ତୃଣ ଭୋଜି ନିରାମିଷ ଜାତୀୟ, ତାକୁ କେମିତି ଜାଣିବା, ଆମେ ପାଣି ପିଇବାରୁ ଜାଣିବା, ଯେଉଁମାନେ ମାଂସ ଆସି ସେମାନେ ଜିଭ ଲଗେଇ ପାଣି ପିଅନ୍ତି, ବିଲେଇ ହଉ କୁକୁର ହଉ ଯାହା ଦେଖନ୍ତୁ, କିନ୍ତୁ ଯେଉଁମାନେ ତୃଣ ଭୋଜି କ'ଣ ଲଗେଇ ଓଠ ଲଗେଇ ପାଣି ପିଅନ୍ତି, ତାହେଲେ ଆମେ ପାଣି କେମିତି ପିଉଛୁ, ଓଠ ଲଗେଇ ପିଉଛୁ, ଆମେ ଭଗବାନ ସୃଷ୍ଟି କଲେ ଆମକୁ ତୃଣ ଭିଜେ, କିନ୍ତୁ ଆମେ ସବୁ ଅସୁବିଧା କରିଦେଉଛୁ, ସେଥିପାଇଁ ଭୋଗୁଛୁ, ତେଣୁ ଯେଉଁ ମା ମାନେ ଆଜି ଆସିଛନ୍ତି ଆମର ଯୋଗଦାନ କରୁଛନ୍ତି, ଆମେ ତା ଅନୁମତ କରୁଛୁ, ସେମାନେ ଜପ କରନ୍ତୁ, କରିବେ ତ ଜପ ମା ବାଧ୍ୟ ନାହିଁ, ଆପଣଙ୍କୁ ଆନନ୍ଦରେ କୁହନ୍ତୁ ଜପ କରିବେ ନା, କିଛି ଅସୁବିଧା ଯଦି କୁହନ୍ତୁ କରିବେନି, ଯା ହଉ ମାଙ୍କ ପାଇଁ ଟିକେ ହରେ କୃଷ୍ଣ ମନ୍ଦ କରିଦେବ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ।